श्रीमद्भागवतम दसम स्कंद द्वाविंशतम अध्याय। सुखदेव गोस्वामी परीक्षित महाराज को सम्मुख रे गोपी मान जो शुद्ध कामना कृष्ण पति रूप से पायापाई ताही वर्णना कर अंतिम लीलार अंतिम भाग रे जलरू जदि से कृष्ण से मानकर अंतर भाव को जानपर जे मृत प्राय से मन कर लज्जा जो सर्तर भावना जो मन भितर रहे कृष्ण को सेवा करियार मन भावना रहे एवं किसी भौतिक कामना भी जीवन रही जाए। साधुसंग कला जन जीव साधुसंग कला तार पूर्वर सुकृति हिसाब से पूर्वर पुण्य हिसाब से साधुसंग को आसे साधुसंग कला कामना बासना तत्ण गोटे जीवर विद्रुत हो जापरना अनादिकाल जेहतु जीव विषय भोग करके आता भितर गोटे कामना बासना रहे भगवान से एकादश स्कंद कहते हैं कामना बासन व्यतीत गोटे जीव से निराश हो जाए से परास्त होगा यदि कि जन निराश हो मो अंतर बहुत कामना बासना अच्छे मुझे कौन कर निराश हो परास्त होगा जीवन में भक्ति जुग रहा भक्ति भक्ति बुढ़ा विश्वास कलापर भक्ति शरणागत संपूर्ण शरणागत आत्मा रूप से दुर्बलता एक अन्य विभाग अंतर जो दुर्बलता रोचे इंद्रिय मानकर अपटुता अवशीभूत इंद्रिय मान वशीभूत हो ना इंद्रिय मानकर पटुता शक्ति ना अर्थात गोटे सार ग्रहण कर इंद्रिय मान जीवन रोर सार हूँ कृष्ण भजन करवा सेवा करवा कृष्ण जानती गोटे जीवन दुर्बलता कौन कौन रही आम दुर्बलता बेस व्यस्त हो उचित ना पिता माता आमको जो जन्म जन्म दे गोटे विषय को भोगिक जन्म दे कौन से पिता माता आमको चाहे ना आम पिता माता के चाहे ना मो पु गोटे बड़ साधु सन्यास कहीं एमती कौन सी भावन आमको जन्म करना से विषय आनंद नापी आम जगत को नहीं आ ତାଙ୍କ ମନରେ କେବେ ବି ସଂକଳ୍ପ ନାହିଁ ଯେ ଆମର ଗୋଟେ ପିଲାଟା ହବ ଯିଏକି ଗୋଟେ ବହୁତ ବଡ଼ ସନ୍ଥ ମହାତ୍ମା ହବ ସେ ଏଭଳି କୌଣସି ସଂକଳ୍ପରେ ସେମାନେ ଆମକୁ ଜନ୍ମ ଦେଇନାହାନ୍ତି ଏବଂ ଜନ୍ମ ପରେ ବି କେଉଁ ସଂସ୍କାର ଯେ ଆମକୁ ଗୋଟେ ଭକ୍ତିପଥକୁ ଆଣି ଗୋଟେ ସୁନ୍ଦର ସାଧୁର ସଂସ୍କାର ଦେଇଦେବା ଏଇଟା ବି ପିତାମାତାମାନେ କରିନାହାନ୍ତି କି ସମାଜ ଆମକୁ ସାହାଯ୍ୟ କରନି କୃଷ୍ଣ ଜାଣନ୍ତି ଜୀବର ଦୁର୍ବଳତା ଯେତିକି ତାକୁ କ୍ଷତି ନ କରେ ଆଶ୍ରୟ କପଟତାଟା ତାକୁ ବେଶୀ କ୍ଷତି କରେ ଭକ୍ତି ଯୋଗରେ ଯେଉଁ ଦୁର୍ବଳତା ମନ ଭିତରେ ରହିଛି ଆମର ଯେହେତୁ ଆମେ ଭଜନ କରୁଛେ କୃଷ୍ଣ ଆମକୁ ଜଣେଇ ଦେବେ ଆମର ଦୁର୍ବଳତା କ'ଣ ସୁସ୍ଥ ଭଜନରେ ଏଇଟା ହେଉଛି ଫଳ ତେଣୁ ଠିକ୍ ସେ ଭଜନ କରୁଛି ବୋଲି କେମିତି ଜାଣିବ ତାର ଦୁର୍ବଳତାଟା ତାର ଚକ୍ଷୁ ସମ୍ମୁଖକୁ ଚାଲି ଆସିବ ଦୁର୍ବଳତାଟା ତୁମର ଆଉ ଆବରଣ କରିବନି ଅନ୍ୟର ଦୁର୍ବଳତାଟା ଯେମିତି ଆମର ସମ୍ମୁଖକୁ ପଳେଇ ଆସୁଛି ଆମର ଦୁର୍ବଳତାଟା ଲୁଚି ଯାଉଛି ସେଇଟା ହେବନି ଭଜନ ପରାୟଣ ବ୍ୟକ୍ତିର ଅନ୍ୟର ଦୁର୍ବଳତାଟା ତା ଆଖି ଆଗରୁ ଚାଲିଯାଏ ସେ ନିଜର ଦୁର୍ବଳତାଟାକୁ ଯେତେବେଳେ ଅନ୍ୟର ଦୁର୍ବଳତା ଆସେ ସେ ନିଜକୁ ଦେଖେ ଯେ ମୁଁ ତା ଅପେକ୍ଷା ମଧ୍ୟ ଅଧିକ ଖରାପ ଲୋକ ମୁଁ କ'ଣ କହିବାକୁ ଯିବି ଏଟା ଭଜନର ଫଳ ପ୍ରଭୁ ଚାହାନ୍ତି ଗୋଟେ ଜୀବ ତାର ସ୍ୱରୂପ ସ୍ଥିତି ଜାଣୁ ସେ କେତେ ଦୁର୍ବଳ ତାର କେତେ ମନ ଭିତରେ ଆବିଳତା ରହିଛି ତାର କେତେ ଦୁର୍ବଳତା ରହିଛି ଯାହାଦ୍ୱାରା ସେ ଜାଣିଲେ ମୋତେ ଠିକ୍ ସେ ପ୍ରାର୍ଥନା କରିବ କୃଷ୍ଣ ସହାୟ କରିବା ପାଇଁ ବ୍ୟାକୱାର୍ଡ ଭକ୍ତି ଜୀବନ ଏଇଟା ଭକ୍ତି ଜୀବନରେ ଏଇଟା ଗୋଟେ ଆମର ବହୁତ ବଡ଼ ଆମେ ଦୁର୍ବଳତା ପାଇଁ ବ୍ୟସ୍ତ ହେବା ଉଚିତ ନାହିଁ ଆମର ମନରେ କେମିତି ଏ ଦୃଢ଼ ବିଶ୍ୱାସ ଆସିବ ହରି ଆଉ ଗୁରୁ ଆଉ ବୈଷ୍ଣବଙ୍କ ପ୍ରତି କାରଣ ହରି ଗୁରୁ ବୈଷ୍ଣବଙ୍କର ସେବା ତ୍ୟାଗ କଲା ମାତ୍ରେ ବିଷୟ ଭୋଗର ଅଭିଳାଷଟା ପ୍ରକାଳେ ଦୁର୍ବଳତା ଦୁର୍ବଳତା ମୋ ମନ ଭିତରେ କାମନା ଆସୁଛି ବାସନା ଆସୁଛି ଆମେ ଯଦି ସବୁବେଳେ ଘୋଷି ହେବା ବି ତାର ପ୍ରତିକାର ବି କିଛି ନାହିଁ ତାର ପ୍ରତିକାର କ'ଣ ଅଛି କୌଣସି ପ୍ରତିକାର ନାହିଁ ଇନ୍ଦ୍ରମାନଙ୍କୁ ତାଙ୍କର ସ୍ୱାଭାବିକ ଚିନ୍ମୟ ବୃତ୍ତିକୁ ଫେରାଇବା ପାଇଁ ଗୋଟେ ଜୀବର ଶକ୍ତି ନାହିଁ କିଛି ନାହିଁ ତା ପାଖରେ ସେଟା ସବୁ ଅପ୍ରାକୃତ ଗୁଣକୁ ସେ ନଷ୍ଟ ହେଇ ତାର ଶକ୍ତିଟା ଅଛି ସିଏ ଅପ୍ରାକୃତ ହେଇପାରିବ କିନ୍ତୁ ତାର ସ୍ୱଭାବଟା ନଷ୍ଟ ହେଇଯାଇଛି ତାର ନାହିଁ ତା ପାଖରେ ତ କେବଳ ଜଡ଼ ଜଡ଼ ସ୍ୱଭାବ ଗୁଡ଼ା ଇନ୍ଦ୍ରିୟମାନଙ୍କର ରହିଛି। ସେଥିପାଇଁ ସେ ଇନ୍ଦ୍ର ଯେହେତୁ ଶରୀର ଗୁଡ଼ା ହେଉଛି ଇନ୍ଦ୍ରିୟ ଧାରଣ କରିଛି, ଶରୀରଟା କ'ଣ ଆଉ ଇନ୍ଦ୍ରିୟମାନଙ୍କର ନା, ସେ ଇନ୍ଦ୍ର ଗୁଡ଼ା ସବୁ ଜଡ଼, ସେଇ ଭାବନାଟାକୁ ରିଫ୍ଲେକ୍ଟ କରୁଛନ୍ତି ଜୀବ। ଆମେ ଆଉ କ'ଣ କରିପାରିବୁ? ଆମକୁ କେବଳ ଗୋଟିଏ ଜିନିଷ ଆସେ, ବହୁତ ସହାୟ ହୁଅନ୍ତି, ଗୋଟିଏ ଜିନିଷ ବହୁତ ସହାୟ ହୁଏ ଭକ୍ତି ଯୋଗରେ, ସାଧୁଗୁରୁ ବୈଷ୍ଣବମାନଙ୍କ ପ୍ରତି ଆସକ୍ତି, ତାଙ୍କ ପ୍ରତି ବିଶ୍ୱାସ। ଏଇଟା କେବଳ ଗୋଟିଏ ଷ୍ଟେପ୍ ଆମକୁ ଆଗକୁ ଯିବାକୁ ପଡ଼ିବ, ଅନ୍ୟ ଷ୍ଟେପ୍ ସବୁ କୃଷ୍ଣଙ୍କର। ଆମେ ଗୋଟିଏ ଷ୍ଟେପ୍କୁ ମିସ୍ କରିକି ଅନ୍ୟ ଷ୍ଟେପ୍କୁ ଚାହୁଁଛେ। ଯେହେତୁ ତୁମେ ଚଢ଼ୁଛ ଗୋଟେ କ'ଣ ପାହାଚ, ଗୋଟେ ଷ୍ଟେପ୍ଟା ମିସ୍ କରିଦେଲା ମାନେ ଆର ଷ୍ଟେପ୍ କ'ଣ ପଡ଼ିବ? ତୁମେ ଆଣ୍ଠି ପଡ଼ିବ ନା, ଗୋଡ଼ ମୋଡ଼ି ହେଇଯିବ। ଚଢ଼ ବା ଓହ୍ଲାଅ, ଷ୍ଟେପ୍ ମିସ୍ କଲେ କ'ଣ ହବ? ଗୋଡ଼ ମୋଡ଼ି ହେଇଯିବ, ତୁମର ଚଢ଼ି ପାରିବନି ଆଉ। ଷ୍ଟେପ୍ କିଛି ମିସ୍ କରିହବନି ଭକ୍ତି ଯୁଗରେ। ପ୍ରଥମ ଷ୍ଟେପ୍ ହେଲା ଏଇଟା, ଆଦୌ ଶ୍ରଦ୍ଧା ଯୋଉ କୁହାଗଲା, ଆଗେ ବିଶ୍ୱାସ। ସେ ବିଶ୍ୱାସଟା ସାଧୁଗୁରୁ ବୈଷ୍ଣବଙ୍କ ପ୍ରତି ଅତୁଟ ବିଶ୍ୱାସ। ଏଇଟା ଏ ଗୋଟେ ଷ୍ଟେପ୍ ତୁମେ ଚଢ଼, ନେକ୍ସଟ ଷ୍ଟେପ୍ ତୁମେ କେମିତି ଯିବ ସେଇଟା କୃଷ୍ଣଙ୍କର, ସେଇଟା ତ ସହଜ ଜିନିଷ ନାହିଁ। ଜଣେ ପ୍ରତ୍ୟେକ ଅବସ୍ଥାରେ ହରିଗୁରୁ ବୈଷ୍ଣବଙ୍କ ପ୍ରତି ସମର୍ପିତ ହେବା, ଆନୁଗତ୍ୟ ରଖିବା, ତାଙ୍କ ଉପରେ ବିଶ୍ୱାସ ନ ତୁଟେଇବା, ଏଇଟା ଗୋଟେ ଛୋଟ କଥା ବୋଲି ହେବନି। ତତ୍ତ୍ୱର ଆଲୋଚନା ବହୁତ କିଛି ହେଇପାରେ, ବହୁତ ଆମେ ତତ୍ତ୍ୱ ଆଲୋଚନା କରିପାରନ୍ତି, ବହୁତ କିଛି ଶ୍ରବଣ କରିପାରନ୍ତି, ବହୁତ ଲୀଳା ରହସ୍ୟ କିଛି ଜାଣିପାରନ୍ତି, କିନ୍ତୁ ଏସବୁର ଯେଉଁ ଫଳ ଗୋଟେ ଜୀବ ପ୍ରାପ୍ତ ହେବ କେବଳ ଯେତେବେଳେ ସାଧୁଗୁରୁ ବୈଷ୍ଣବଙ୍କ ପ୍ରତି ତାର ଅତୁଟ ବିଶ୍ୱାସ ଆସିବ। ନହେଲେ ଇଏ କେବଳ ଯାହା କୁହନ୍ତି କଥାଟା କଥା ଆକାର ରହିଯିବ। ଆମ ଜୀବନରେ ଯେତେ ପ୍ରକାର ହରିଗୁରୁ ବୈଷ୍ଣବଙ୍କ ପ୍ରତି ଶ୍ରଦ୍ଧା ବିନା ଗୁରୁ ପାଦ ପଦ୍ମରେ, ଆଚାର୍ଯ୍ୟଙ୍କ ପାଦ ପଦ୍ମରେ, ଶୁଦ୍ଧ ଭକ୍ତଙ୍କ ଚରଣ କମଳରେ ଆମର ଅତୁଟ ବିଶ୍ୱାସ ବିନା ଆମର କେବଳ କଥାଟା ଆମ ଜୀବନର ସବୁ ଜିନିଷଟା କେବଳ ବାଚନିକ ହେଇଯିବ, ଥିରୋଟିକାଲ ଯାହା କୁହାଯାଏ, କିଛି ପ୍ରାକ୍ଟିକାଲ ହେଇପାରିବନି, କାରଣ କିଛି ରିଏଲାଇଜେସନ ଉପରକୁ ଆସିବନି। ଏଇଟା ଗୋଟେ ପ୍ରୋବ୍ଲେମ, ଏଇଟା ଗୋଟେ ଏଭଳି ବିଜ୍ଞାନ ଯେ ସବୁ ତୁମେ ଜାଣିପାରୁଥିବ କିନ୍ତୁ କିଛି ତୁମେ କରୁଥିବ, ତୁମେ ଜାଣିପାରୁଥିବ କରୁଥିବ କିନ୍ତୁ କୌଣସି ଗୋଟେ ଜିନିଷରେ ତୁମକୁ ଟେଷ୍ଟ ଆସିବନି, ଗୋଟେ ସକ୍ସେସ୍ ମିଳିନଥିବ। ଯେମିତି ବର୍ତ୍ତମାନ ଦେଖୁଛ ନା ଏ କରୋନା ପାଇଁ ବର୍ତ୍ତମାନ କ'ଣ ଚାଲିଛି, ଯେତେ ସବୁ ହୋଲ୍ ସମଗ୍ର ବିଶ୍ୱରେ, କାରଣ ଏଇଟା ଗୋଟେ ବଡ଼ ଚାନ୍ସ ବର୍ତ୍ତମାନ ସଂସାର ବଡ଼ ନାମ କରିନେବା, କମ୍ପାନୀ ହଉ ଗୋଟେ ବ୍ୟକ୍ତି ହଉ, ତାକୁ ପଟକିନ୍ ନୋବେଲ ପୁରସ୍କାର କିମ୍ବା ସଂସାର ସବୁଠୁ ବଡ଼ ପୁରସ୍କାର ଦିଆହେଇଯିବ। ତାର କେତେ ସେ ଭଗବାନଙ୍କୁ ଡାକୁଥିବେ, କେଉଁମାନେ ରିସର୍ଚ୍ଚ ପର୍ସନ ମାନେ ବୈଜ୍ଞାନିକ ମାନେ କେତେ ଭଗବାନ ଡାକୁଥିବେ, ଆଉ କେତେ ସେମାନେ କନସେନ୍ଟ୍ରେଟ ମାଇଣ୍ଡରେ କାରଣ ଧ୍ୟାନଯୁକ୍ତ ହେଇକି ପୁରା କେତେ ସେମାନେ ରିସର୍ଚ୍ଚ କରୁଥିବେ, ତୁମେ ଚିନ୍ତା କର, ଲାଗିଥିବ ନା ପ୍ରାଣପଣା ଆଉ କେମିତି ମଟରଟା ପାଇବାର, ଆମକୁ ଏଇ ଫର୍ମୁଲାଟା ପାଇବାର ଅଛି। ବହୁତ ଧ୍ୟାନ ଦେଖି ସେମାନେ କାମ କରୁଛନ୍ତି, ଏଇଟା ତାଙ୍କ ଜୀବନର ଗୋଟେ କ'ଣ ଇଲେକ୍ଟ୍ରୋନିକ ମଣିଷ, ସେଇଟା ପାଇବାର ଅଛି, ସେଇଟା ପାଇଗଲା ମାନେ ତାଙ୍କ ଜୀବନ ସବୁକିଛି ସକ୍ସେସ୍ ହେଇଗଲା, ସେ ଭାବିଲେ ସବୁକିଛି ମିଳିଯାଏ ତାଙ୍କୁ। ସେ ଯେମିତି ଧ୍ୟାନଯୁକ୍ତ ହେଇ କରୁଛନ୍ତି ଗୋଟେ ବହୁତ ବଡ଼ ଧ୍ୟାନ ଦେଖି ବର୍ତ୍ତମାନ ସବୁ ସବୁ ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ ବା ରିସର୍ଚ୍ଚ ପର୍ସନ ମାନେ ଡକ୍ଟରମାନେ ସବୁ ଲାଗିଛନ୍ତି, ସବୁ ପୁରା ଧ୍ୟାନ ଚାଲିଛି। ଯେମିତି ସେ ବର୍ତ୍ତମାନ ସେଠିକ ସେମାନେ ରିସର୍ଚ୍ଚ କରୁଛନ୍ତି ବର୍ତ୍ତମାନ କରୋନାର ଜିନିଷଟା, ସେ ଦେଖୁଛନ୍ତି ତାର ଇନଫ୍ଲୁଏନ୍ସଟା କ'ଣ, ଏତେ ଲୋକ ମରୁଛନ୍ତି, ଜାଣିପାରୁଛନ୍ତି ସେଇଟା କ'ଣ, ସେଟା କେମିତି କାର୍ଯ୍ୟ କରୁଛି, କେମିତି ଫର୍ମ ଚେଞ୍ଜ କରୁଛି, କେମିତି କିଛି କରିପାରୁନା, ସେ କିଛି କରିପାରୁ ତା ଭିତରେ ପ୍ରବେଶ କରିପାରୁନାହାନ୍ତି। ସେ ଜୀବନଟା କେଉଁଠି ଆସିଲା, କେମିତି ତାକୁ ସର ଭିତରେ ଆକ୍ଟିଙ୍ଗ କରୁ, ତାକୁ କେମିତି ମାରିବାକୁ ପଡ଼ିବ ପାରୁନାହାନ୍ତି। ସେ କେତେ ସିନ୍ସିୟର ପ୍ରାର୍ଥନା କରିକି ଏତେ ଅଫର୍ଟ କଲା ପରେ ବି ଖାଇବା ପିଇବା ଛାଡ଼ିକି ସେସବୁ ଲାଗିଥିବ ନା ଆଉ ଦିନ ରାତି, ଆଉ ଟିକେ କେଉଁଠି ଟିକେ ହୋପ୍ ପାଇଗଲେ ପୁରା ମନ ଖୁସି ହେଉଠୁ, କିନ୍ତୁ ଯେପର୍ଯ୍ୟନ୍ତ ସେ ଭିତରେ ପ୍ରବେଶ ନ କରିପାରୁଛନ୍ତି ସେଠୁ ସକ୍ସେସ, ସେ କେମିତି ତାକୁ ମରାଯିବ ତାକୁ କେମିତି ଲାଗୁଛି। ବର୍ତ୍ତମାନ କେତେ ଶହ ଶହ କରୋଡ଼ ଟଙ୍କା ଖର୍ଚ୍ଚ ହେଉଥିବ ବର୍ତ୍ତମାନ, ଏ କେମିକାଲ କିଣ, ସେ କେମିକାଲ, ଏ ମେସିନ୍ କିଣ, ରିସର୍ଚ୍ଚ କର, ଏହା କର, ତା କର, ଏ ସବୁଟା ୟୁଜଲେସ୍ ହେଇଯାଏ କେତେବେଳେ, କାହା ନା ଗୋଟେ ପେପର ଆସୁଛି ବର୍ତ୍ତମାନ ଯେ ଏଇ ବ୍ୟକ୍ତି ବର୍ତ୍ତମାନ ଏତିକି ଷ୍ଟେପ୍ ଗଲା, କିଛି ଆସୁନି, ଯେତେବେଳେ ସକ୍ସେସ ସେ ନ ପାଇବ, ଜାଣିଛନ୍ତି ସବୁ କେମିତି ସେ କାର୍ଯ୍ୟ କରୁଛି, କ'ଣ କରୁଛି ସେ କରୋନା ଭାଇରସ୍ଟା କେମିତି କାମ କରୁଛି, ଭକ୍ତି ଯୁଗଟା ସେଭଳି ରହିଯିବ। ଭକ୍ତି ଯୁଗରେ ଯଦି ଫାର୍ଷ୍ଟ ଷ୍ଟେପ୍ଟା ମିସ୍ କରିଦେଲେ ସାଧୁ ଗୁରୁ ବୈଷ୍ଣବଙ୍କ ପ୍ରତି, ଏଇ ଷ୍ଟେପ୍ଟାକୁ ବହୁତ ଧ୍ୟାନ ଦେବାକୁ ପଡ଼େ। ପୂର୍ବ ସ୍ୱୀକୃତି ପ୍ରବଳ ନଥିଲେ ଏଠି ଜାଗ୍ରତା ଲାଗେ, ଜଡ଼ତା ଆସେ, ଜଡ଼ତା ମାନେ ହଁ ଭଗବାନ ଅଛନ୍ତି, ସାଧୁ ଗୁରୁ ଆଉ କ'ଣ, ସେ ତ କହୁଛନ୍ତି ଗୋଟେ ଗୁରୁ କ'ଣ, ଏତେ କ'ଣ ଭଗବାନ ଡାକିବା ଭଜନ କରିବା, ଏଇଭଳି ଜ୍ଞାନ ଆସେ ଯେ ଭଗବତ ଶକ୍ତିଟା ଯେ ଆମର ବୁଦ୍ଧି ଜ୍ଞାନ ଦ୍ୱାରା ଆମର ଉପଲବ୍ଧିର ବିଷୟ ନୁହେଁ, ଏଇଟା କେବେ ସେ ବୁଝିପାରିବେ। ଯେମିତି ଗୋଟେ ପାୱାର ପାୱାର ସବଷ୍ଟେସନଟା ରହିଛି, କ'ଣ ବୁଝିପାରୁଛି କି ନାହିଁ, ଗୋଟେ ବହୁତ ବଡ଼ ପାୱାର ସବଷ୍ଟେସନ ରହିଛି, କେଉଁଟା କେତେ କେତେ ଭୋଲ୍ଟେଜ୍ ଏଇଟା କୁହନ୍ତି, 1100 କେଭି ନା କ'ଣ ନାହିଁ, ତାର ଯେଉଁ ସବଷ୍ଟେସନ ଗୁଡ଼ା ବସିଛି, ଯେଉଁ ବଡ଼ ବଡ଼ ସବଷ୍ଟେସନ, ତୁମେ ଯିବ କହିବ ଏଠି ବହୁତ କରେଣ୍ଟ ଅଛି, ମୁଁ ଲଗେଇବି, ମୁଁ କ'ଣ ପକେଇବି, ଏଇଟା କ'ଣ ପକାନ୍ତି, ହୁକ୍, କ'ଣ ହବ ସେଠି, ଆରେ ତୁ ପକେଇ ପାରିବ ନା, ତୁ ଯେତେ କେଭିରେ ଗୋଟେ କାର କରେଣ୍ଟ ଆଣ, ସେ କ'ଣ ହବ, ସେ ତାର ଆଣ କ'ଣ ହବ, ସେ ପୋଡ଼ ଫଟାବ, ସେ କରେଣ୍ଟକୁ ତୁମେ କଣ୍ଟ୍ରୋଲ କରିପାରିବ ନା, ତୁମ ଧାରଣା ଶକ୍ତିଟା ନାହିଁ ନା, ତୁମ ଧାରଣା କେମିତି କରିବ, ଏଇଟା ହେଭି କରେଣ୍ଟଟା, ସେଟାକୁ ଆମେ ଯେତେବେଳେ ୟୁଜ୍ କରୁଛେ, କେମିତି ୟୁଜ୍ କରୁଛେ, ସେ ସବୁ ଟ୍ରାନ୍ସଫର୍ମର ମାଧ୍ୟମରେ କ'ଣ କରାଯାଉଛି, ତାକୁ ଟ୍ରାନ୍ସଫର୍ମର କୁହାଯାଇଛି, ତାକୁ ଇଂଲିଶ ଶବ୍ଦରେ ଦେଖ ନା କେତେ ସୁନ୍ଦର, ଓଡ଼ିଆରେ ତାକୁ ଟ୍ରାନ୍ସଫର୍ମର କହୁଛନ୍ତି ନା, ଆଉ କିଛି କହୁଛନ୍ତି, ଟ୍ରାନ୍ସଫର୍ମର କହୁଛନ୍ତି, ସେ ପାୱାର ଗ୍ରିଡ୍ସରେ ଟ୍ରାନ୍ସଫର୍ମର ସବୁ ବସୁଛି, ସେ କ'ଣ କରୁଛି, ସେ କରେଣ୍ଟଟାକୁ ମିନିମାଇଜ୍ କରିଦେଉଛି, ସେ ଏତେ ହେଭି ଜିନିଷ ତାକୁ କିଏ ଗୋଟେ ଡାଇଜେଷ୍ଟ, ତୁମେ କହିବ ମୁଁ 50-100 ଖଣ୍ଡ ହାଲୋଜେନ୍ ନେଇକି ଜଣେଇବି, ପକେଇ ପାରିବ କହ, ତ କିଛି କରିପାରିବ, ସେ ହାଲୋଜେନ୍ ଫାଲୋଜେନ୍ ସବୁ ପୋଡ଼ି ପାଡ଼ି ତୁମ ତାର ଭାର ପଡ଼ି ତୁମକୁ ମାରିଦେବ, ସେ କୃଷ୍ଣ ବହୁତ ହେଭି ନା, ଯିବ ଗୋଟେ କ'ଣ ତାଙ୍କୁ ବୁଝିପାରିବନି କିଛି, ତା ଯିବାର କ'ଣ ନାହିଁ, ଯେମିତି ଏଇ ଯେଉଁ 11,000 ନା କ'ଣ ଏଇଟା କହୁଛ, ତା କେବିଟା ପକେଇବା ପାଇଁ ତୁମ ପାଖରେ କଏଲ ନାହିଁ, ତୁମେ ପକେଇ ପାରିବନି, ତାକୁ ତୁମ ପାଖରେ ବଲ୍ ନାହିଁ କି ତାର ନାହିଁ କି ତୁମେ ତାକୁ ରଖିପାରିବ, ସେ ଯେଉଁଟା ଆସିବ ତା ପାଇଁ କେତେ ଗୁଡ଼ା ହାଇଡ୍ରେସ ଯାଉ ଦେଖୁନା, ସେଟା ଗୋଟେ ଯିବ, ଏଇ କୃଷ୍ଣ ଶକ୍ତି ଭଗବତ ଶକ୍ତିଟାକୁ ସେ ଧାରଣ କରିପାରିବନି, ସେଇ କରେଣ୍ଟଟା କ'ଣ କରାହଉଛି, ତାକୁ ଟ୍ରାନ୍ସଫର୍ମରେ ଦେଖୁନା, ଟ୍ରାନ୍ସଫର୍ମର କଣ୍ଟ୍ରୋଲ କରାହଉଛି, ଆଜି କଣ୍ଟ୍ରୋଲ କରି ଛାଡ଼ିଲା ବେଳକୁ ଦେଖ 2 ୱାଟ କତିରୁ ଆରମ୍ଭ କରି 5 ୱାଟ 2 ୱାଟ 4 ୱାଟ ସେଇ 11,000 କରେଣ୍ଟ, ତୁମେ କହିବ ମୁଁ ଡାଇରେକ୍ଟ କରିବି, ଡାଇରେକ୍ଟ ହେଇପାରିବନି, ତ ଫ୍ୟୁଜ୍ ପଳେଇବ ନା, ମରିଯିବ ମରିଯିବ ତୁମେ, ଆଉ ତୁମକୁ ଟ୍ରାନ୍ସଫର୍ମର ଦରକାର, ସେ ପୁରା କରେଣ୍ଟକୁ ତୁମ ପାଇଁ ଯେତିକି ଦରକାର ସେ ସେତିକି କରି ତୁମେ ଛାଡ଼ିଦେବ, ଏଇ ଗୋଟେ ଜଡ଼ ଉଦାହରଣ ଏଇଟା, ସେଭଳି ଭଗବାନଙ୍କର ଶକ୍ତି ଯେଉଁ ରହିଛି ଅନାଦି କାଳୁ, ଯେଉଁ କୃଷ୍ଣ କୃଷ୍ଣ ଯଦି ଆମକୁ ଏଇଭଳି ପରୀକ୍ଷା କରିବେ ଗୋପୀମାନଙ୍କ ଭଳିଆ, ତୁମେ କ'ଣ ପାରିବ, ତୁମେ କୃଷ୍ଣଙ୍କର ଯେତେ ଭକ୍ତ ଅଛନ୍ତି ସବୁ ଭକ୍ତଙ୍କର ଜୀବନକୁ ଦେଖ, ତା ଭିତରେ କେଉଁ ଗୁଣଟା ତୁମେ କରି ତୁମେ କେଉଁ କାର୍ଯ୍ୟଟା କରିପାରିବ ମୋତେ କୁହ, ଗୋଟେ ବସିକି ତୁମେ ଚିନ୍ତା କର, ଧ୍ରୁବ ଭଳିଆ ଆମେ ତପସ୍ୟା କରିପାରିବା, ଧ୍ରୁବ ଗୋଟେ 5 ବର୍ଷର ପିଲା ତପସ୍ୟା ଛାଡ଼, ଆମର ତ ବର୍ତ୍ତମାନ 25-30 ବର୍ଷ ହେଇଗଲା, ବର୍ତ୍ତମାନ ଆମେ କିଛି କରିବାନି, କାଲି ସକାଳୁ ଖାଲି ଯାହା ପିନ୍ଧିଛେ ସେ ପିନ୍ଧିକି ବାହାରିକି ଯିବା, ଯିବି ଯୁଆଡ଼େ ହେଲେ ରହିପାରିବ, ମୋବାଇଲ ଫୋନ୍ ନାହିଁ କି କୌଣସି ବେଡ଼ିଂ ପତ୍ର ଦିଆ ହେବନି, କିଛି ଦିଆଯିବନି, ତୁମେ ଦେଖ କେମିତି ଆମେ କୃଷ୍ଣଙ୍କୁ ଭଜନ କରିପାରିବାନି, ଗୋଟେ ଛୋଟ ପ୍ରମାଣ ଦ୍ୱାରା ବୁଦ୍ଧ, ତୁମକୁ କାଲି ସକାଳୁ କୁହା ହବ ଯାହା ପିନ୍ଧିଛ, ସେ ଗାମଛା ଗାମଛା କିଛି ହେବନି, ଧ୍ରୁବ ମହାରାଜ ଗାମଛା ନେଇକି ଯାଇନଥିଲେ, ବାଥରୁମ୍ କୁଆଡ଼େ ଯିବି, ମୋର ଗାମଛା ଦରକାର, ଏକ୍ସଟ୍ରା ପ୍ୟାଣ୍ଟ ଦରକାର, ରାଜା ଘର ଛୁଆ ସିଏ, ଆମେ କାହାକୁ ଫଲୋ କରିପାରିବା, ତୁମେ ଦେଖ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି, ଆମେ ତାଙ୍କର ଗୁଣ ଭିତରେ ଆମ କେଉଁ ଗୁଣଟା ଅଛି, ଚିନ୍ତା କର ସେମାନେ କେତେ ହେଭି ଥିଲେ, ଘରୁ ବାହାରିଲେ ଚାଲିଗଲେ, କୁଆଡ଼େ ଯିବେ ଜାଣନ୍ତି ନା, ଭରତ ପାଇ ମା କହିଲା ଆଉ କେମିତି ପାଇବେ ଜାଣନ୍ତି ନା, ଭଗବାନ କିଏ କିଛି ନାହିଁ, ତା ଜାଣି ଶୁଣିଛନ୍ତି ପୂର୍ବରୁ, ବୈଷ୍ଣବ ଘର ପିଲା ଥିଲେ, ଧ୍ରୁବ ମହାରାଜଙ୍କର ଯେତିକି କ୍ୱାଲିଟି ଅଛି, ଯେମିତି ଆହାର କଣ୍ଟ୍ରୋଲ କଲେ, ଭଜନ ପଢ଼େଇଲେ, ଡିଟର୍ମିନେସନ ପାୱାର, ଆମର କ'ଣଟା ଅଛି, ପ୍ରହ୍ଲାଦର ଯେଉଁ ଗୁଣ ଅଛନ୍ତି, ପ୍ରହ୍ଲାଦଙ୍କର ଯେଉଁ ଗୁଣ ଥିଲେ କ'ଣ ଆମର ଅଛି, ତାହେଲେ କେଉଁ କେଉଁଠି ଭୋଟ ତୁମେ ଫଲୋ କରିବ କୁହ ମୋତେ, ଆମେ ସମସ୍ତଙ୍କର ଗୁଣଟା ଖାଲି ଶୁଣୁଛେ, ଧ୍ରୁବ ମହାରାଜ ଏହା କରିଥିଲେ, ପ୍ରହ୍ଲାଦ ମହାରାଜ ଏହା କରିଥିଲେ, ସୁଦାମା ଏହା କରିଥିଲା, କରିଥିଲା ନା, ପାଣି ପିଇ ରହିଯାଉଥିଲା, ଆମେ କେତେଦିନ ପାଣି ପିଇ ରହିବୁ ଦେଖିବା, କେଉଁ ଡିଭୋଟିକୁ ଆମେ ଆମେ ସବୁଠି ବଡ଼ ଚରିତ୍ର ଶୁଣୁଛେ, ସବୁ ଭକ୍ତଙ୍କ ଚରିତ୍ର ଶୁଣୁଛେ, ଅମ୍ବରୀଶ ମହାରାଜ ଏହା କରିଥିଲେ, ଅମ୍ବରୀଶ ମହାରାଜ କ'ଣ କରୁଥିଲେ, ସବୁ ଇନ୍ଦ୍ର ଦ୍ୱାରା ଭଗବାନ ସେବା କରୁଥିଲେ, ଆମେ ଗୋଟେ ସେବା କଲେ ଗୋଟେ ଆଡ଼ ହେଇଯାଉଛି, ମୁଁ ଏତେ କାହିଁ କରିବାକୁ ଯିବି, ଚକ୍ରବର୍ତ୍ତୀ ସମ୍ରାଟ ଥିଲେ, ତୁମେ ଯଦି ପ୍ରକୃତରେ ବସି ଗୋଟେ ଗମ୍ଭୀର ଭାବରେ ଚିନ୍ତା କରିବ, ଆରେ ମୁଁ ଭକ୍ତ ହେବା ପାଇଁ ହେଲେ ମୋର କ'ଣଟା ଅଛି, ମୋତେ କିଛି ନାହିଁ, କୌଣସି ଡିଭୋଟି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ତାଙ୍କର ଯେଉଁ କ୍ୱାଲିଟି ଅଛି ମୋ ପାଖରେ କ'ଣଟା ଅଛି, ତାପରେ ହିସାବ କରି ଦେଖିଲେ ଆମେ ଭଗବାନଙ୍କୁ ଧାରଣା ଭଗବାନଙ୍କୁ ପାଇବାର ଶକ୍ତିଟା ଆମ ପାଖରେ ନାହିଁ, ଭଗବାନଙ୍କୁ ପାଇବାର ଶକ୍ତି ଆମ ଟୋଟାଲ ଆମ ପାଖରେ ନାହିଁ, ଆମର ଏତେ ଅନକ୍ୱାଲିଫାଏଡ୍, କାରଣ ଆମ ପାଖରେ କେବଳ ଗୋଟିଏ ଜିନିଷ ଅଛି, ଆମକୁ କେବଳ ଗୋଟିଏ ସହାରା ଦରକାର, ଯେମିତି ସେମାନଙ୍କର ସବୁ ପାତ୍ରତା ଥିଲା, କାହାର ଯେଉଁମାନେ ସବୁ ଭଗବାନଙ୍କୁ ପାଇଛି, ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ, ଅମ୍ବରୀଶ ମହାରାଜ, ଭକ୍ତ ସୁଦାମା, ଚିତ୍ରକେତୁ, ଏମାନଙ୍କର ବହୁତ ପାତ୍ରତା, ସାଧୁଗୁରୁଙ୍କ ସେଇ କୃପା ପାଇଁ ତାର ପାତ୍ରତା ହେଇଛି। ସାଧୁଗୁରୁଙ୍କର ଯେଉଁ କୃପାଟା, ଏଇଟା ଦୁଇଟା ଜିନିଷ ତିଆରି କରେ। ସାଧୁଗୁରୁଙ୍କର ଆମେ ଯେଉଁ କୃପାଟା ଆମର ଦରକାର, ଆମେ କହୁଛୁ ମୋର ଭଗବାନ ସତ୍ୟ, ଦୟା, ଦାନ, ଧର୍ମ, ଭଦ୍ରତା, ଶିଷ୍ଟତା, ଯେଉଁ ଯେତେ ସଂସାରିକ ଗୁଣ ରହିଛି, ଏଇଟା ଏଇଟା ସଂସାରର ପାତ୍ରତା। ସ୍ୱର୍ଗ ଯିବା ପାଇଁ ପାତ୍ରଟା ଆଟବେଷ୍ଟ ହେଇପାରେ, କ'ଣ ବୁଝିପାରୁଛ କି ନାହିଁ? ଭଦ୍ର, ହିଂସା କରୁନ, ଦୟା କରୁଛ, ଦାନ କରୁଛ, ଧର୍ମ କରୁଛ, ଏଇଟା ଅତି ବେଶୀରେ ସ୍ୱର୍ଗ ଯିବା ପାଇଁ ପାତ୍ରତା ତୁମର, ଭଗବାନ ଭାବିବା ପାଇଁ। ଏଇଟା ସବୁ ଇଏ ବି ସବୁ ପ୍ରାକୃତ ଗୁଣ ଭିତରେ ଯାଏ। ଭଗବାନ ପାଇବା ହେଲେ କ'ଣ ଦରକାର? ଅପ୍ରାକୃତ, ସବୁ ସବୁ ଟ୍ରାନ୍ସଜେଣ୍ଡାଲ। ଅପ୍ରାକୃତ ଗୁଣ ମାନେ ତୁମ ପାଖରେ ଯେଉଁ ଗୁଣ ଗୁଡ଼ିକ ନାହିଁ, ବା ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ଯାହାକୁ ତୁମେ ପ୍ରାପ୍ତ ହେଇପାରିବ, ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ତୁମେ ପ୍ରାପ୍ତ ହେଇପାରିବ, ସେଥିପାଇଁ ଆମେ ସବୁ ଅପ୍ରାକୃତ ମହାମନ୍ତ୍ର ଜପ କରୁଛେ। ଏଇଟା ଅପ୍ରାକୃତ, କେମିତି ଆମର ଜିହ୍ୱାଟା, ଇନ୍ଦ୍ରିୟ ଗୁଡ଼ିକ ସବୁ କାନ, ଜିହ୍ୱା, ଶରୀର, ତୁମର ସବୁ ଅପ୍ରାକୃତ ଜିନିଷ ପିନ୍ଧୁଛେ ନା, ତୁଳସୀ, କ'ଣ ତିଳକ, ସବୁ ନା ସବୁ ଅପ୍ରାକୃତ ଜିନିଷ, କିନ୍ତୁ ଏଇଟା ସବୁ ମୋ ଟଚ୍ରେ ରହିକି ଏମାନଙ୍କ ସଂସ୍ପର୍ଶରେ ଆସିକି ମୋ ଦେହଟା ଅପ୍ରାକୃତ। ଭଗବାନଙ୍କର ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବା, ଚରଣାମୃତ ପ୍ରାପ୍ତ ହେବା, ପ୍ରସାଦ ପାଇବା, ନାମ କରିବା, ପ୍ରଣାମ କରିବା, ଏସବୁ କରାଯାଉଛି କେବଳ ଏ ପ୍ରାକୃତ ସ୍ଥିତିରୁ ଉର୍ଦ୍ଧକୁ ଯିବା ପାଇଁ, କିନ୍ତୁ ପୁଣି ବି କିଛି ଅନୁଭବ ଆମର ଆସୁନି। ସେ ଆମର ପାତ୍ରତାଟା ନାହିଁ। ସାଧୁଗୁରୁଙ୍କର କୃପା କ'ଣ କରନ୍ତି? ଏଇଟା ସୃଷ୍ଟି କରନ୍ତି, ବିଶେଷ କରି ମହାପ୍ରଭୁଙ୍କ ଧାରା ଯେଉଁମାନେ ଆସୁଛନ୍ତି, ମହାପ୍ରଭୁଙ୍କ ଭକ୍ତମାନେ ଅତ୍ୟନ୍ତ ଦୟାଳୁ। ମହାପ୍ରଭୁଙ୍କର ଏଇ ଗୌଡ଼ ପରମ୍ପରା ଯେଉଁ ଗୁରୁବର୍ଗମାନେ ଆସୁଛନ୍ତି, ସେମାନଙ୍କର କାର୍ଯ୍ୟ ଏଇଟା, ଦୁଇ ଭାଇ ହୃଦୟର ଖାଳି ଅନ୍ଧକାର, ଦୁଇ ଭାଗବତ ସଙ୍ଗେ କରେନ୍ ସାକ୍ଷାତକାର। ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଏଥିପାଇଁ ଆମର ଗୌଡ଼ ବୈଷ୍ଣବମାନେ ପୂଜା କରନ୍ତି। ପୂଜା କରନ୍ତି କ'ଣ? ତାଙ୍କୁ ସର୍ବସ୍ୱ ଦେଇଦିଅନ୍ତି ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ, ସେ କୃଷ୍ଣ ବଳରାମ ସେ, କାହିଁକି ଯେଉଁ ଯେଉଁ ଜିନିଷଟାକୁ ଜୀବ ପାଇବା ପାଇଁ ଚାହୁଁଛି, ସେଟାକୁ ଧରିବାର ରଖିବାର ତା ଯୋଗ୍ୟତା ତାର ନାହିଁ। ସେ ପାଇବ କେମିତି? ଭଗବାନ ପାଇବାର ଯୋଗ୍ୟତା ତାର ନାହିଁ, ତାର ଲାଳସା ବି ନାହିଁ। କେବଳ ବିଷୟରେ କେତେବେଳେ ତାଡ଼ନା ଖାଇଲେ ତାର କେତେବେଳେ ମନ ଭିତରେ ଗୋଟେ ବୈରାଗ୍ୟ ଆସୁଛି, ଭଗବାନ ସେଇଟାକୁ ଛକିକି ରହିଛନ୍ତି। ଭଗବାନ ଜାଣିଛନ୍ତି ଜୀବଟା ଅନାଦିକାଳରୁ କଷ୍ଟ ପାଉଛି, ତେଣୁ ତାକୁ କେବଳ ଗୋଟିଏ ସୁଯୋଗ ଦେବେ, କେତେବେଳେ? ଯେତେବେଳେ ବିଷୟ ଦ୍ୱାରା ତାଡ଼ନା ପାଉଛି, ମାୟା ଦ୍ୱାରା ତାଡ଼ନା ପାଉଛି, ସେତେବେଳେ ସାଧୁ ଥିବେ। ଆଉ ତାର ବି କର୍ମ ଫଳ କ୍ଷୟ ହେବାକୁ ଯାଉଥିବ, ସେ ସେଇ ସମୟରେ ସାଧୁ ଭେଟିପାରେ, ନହେଲେ ବହୁତ ଲୋକ ମାୟା ଦ୍ୱାରା ତାଡ଼ନା ଖାଉଛନ୍ତି, ସେ କ'ଣ ସାଧୁବାକୁ ଆସିବେ? ଆସିବେ, ସେଥିପାଇଁ ସାଧୁଙ୍କୁ ପଠାଉଛନ୍ତି, ତୁମେ ଯା, ତୁମେ ସେଇ ସମୟରୁ ଯେଉଁ ଜୀବ ଗୁଡ଼ିକ ମାନେ ଜୀବ ତ ଯେଉଁ ଜନ୍ମ ହେଲେ ଗୋଟେ ସ୍ୱୀକୃତିଟା ସେ ତ ଭକ୍ତିରେ ଷ୍ଟାର୍ଟ କରିବ ନା। ଭକ୍ତିରେ ଆମକୁ କ'ଣ ଲାଗୁଛି? ଗୋଟେ ଭକ୍ତିରେ ଯଦି ଆମେ ଏଇ ତତ୍ତ୍ୱ ଗୋଟେ ଆଲୋଚନା କରିବା, ଆଗରୁ କ'ଣ କ'ଣ ଲାଗୁଥିଲା? ହଁ, ଷୋଳଣ ଜପ କରିକି ମୋର ସରିଗଲା, ହଁ ଯେଉଁ ବହି ପୁରୁଷ କରିଲେ ମୁଁ ଖୁସିରେ ରହିଲି, ମୁଁ ତ ଭଲ ରହିଛି, କିଛି ଅସୁବିଧା ନାହିଁ। କାହିଁକି? ସେତେବେଳେ କୃଷ୍ଣ ପ୍ରାପ୍ତିର ଲାଳସା ଏଇଟା ଗୋଟେ ଆମ ହୃଦୟ ଭିତରେ ନଥିଲା। ଗୋଟେ ଛୋଟ ଝିଅଟା, ଛୋଟ ଝିଅଟା ସେ କ'ଣ ବାହାରେ ଚିନ୍ତା କରୁଛି? ହଁ, ସେ କିଛି ନାହିଁ, ସିଏ ଭାବୁଛି ମୁଁ ସବୁବେଳେ ଏମିତି ରହିବି ତ, ଆଉ ବାପା ମାମା ଦେଇଦେଉଛନ୍ତି, ଡ୍ରେସ୍ ଦେଇଦେଉଛନ୍ତି, ମୋର ଖାଇ ପିଇ ରହିବି, ସାଙ୍ଗେ ସାଙ୍ଗରେ ଖେଳିବି। ତାର ଯେତେବେଳେ ଯୌବନତା ପ୍ରାପ୍ତ ହେଉଛି ଗୋଟେ ପୁରୁଷର, ଆଉ ଗୋଟେ ଗୋଟେ ଦେଖ ପୁରୁଷର ଗୋଟେ ଗୋଟେ ଝିଅର ତାର ଆଉ ଗୋଟେ ରେସ୍ପନ୍ସିବିଲିଟି, କ'ଣ କ'ଣ କହୁଛି? ମୁଁ ବିବାହ ହେବି, ବିବାହ ହେବି, ସେଇଠି ପଶିଲା ମୁଣ୍ଡର ଭୂତ, ସେଥିରେ କ'ଣ ମୁଁ ବାହାହେବି? ପ୍ରଥମେ ତାକୁ କିଛି ଲାଗେନି, ଆମର ସେ ନୂଆ ଡିଉଟା କ'ଣ, ଏଇ ଯେଉଁ ଅନମାଚ୍ୟୁର ଷ୍ଟେଜ୍, ଲୌକିକ ଶ୍ରଦ୍ଧାରେ ଗୋଟେ ଅନମାଚ୍ୟୁର ଷ୍ଟେଜ୍, କ'ଣ ଯାହା କୁହନ୍ତି ଅପରିପକ୍ୱ ଅବସ୍ଥା। ଏ ଝିଅଟା ଯେମିତି ତାର ଖାଇଲା ପିଲା ସ୍କୁଲ ଯାଉଛି, ଆ ସ୍କୁଲ ଗଲା, ମା ମା କହୁ ତୁ କ'ଣ, ଏଡ଼େ ଗୋଟେ ଝିଅଟା ହେଲାଣି, ତୋର ଗୋଟେ ଦାୟିତ୍ୱ ଆସୁନି କିଛି, ତାର କ'ଣ ଦାୟିତ୍ୱ ବର୍ତ୍ତମାନ? ତାର ବିବାହର ଲାଳସାଟା ଯାଏ ଆସିନି ନା, ସେଇଟା ଆସିଗଲା ମାନେ ତାକୁ ତୁମେ କିଛି କହିବାକୁ ପଡ଼ିବନି, ତା ମୁଣ୍ଡରେ ଘାରି ହବ କାହାକୁ ବିବାହ ହେବି, କ'ଣ କରିବି। ତେଣୁ ସେ ଯେତେ ଭୌତିକ ଜୀବନ ଯାହା ଆଧ୍ୟାତ୍ମିକ ଜୀବନ ରେସ୍ପନ୍ସିବିଲିଟି ସେୟା, କିନ୍ତୁ ସେଇଟା ବି ପ୍ରାକୃତ, ଏଇଟା ହେଉଛି ଅପ୍ରାକୃତ। ତୁମେ ନୂଆ ଡି ଘଟିବ, ତୁମକୁ କିଛି ଲାଗିବନି, ପ୍ରସାଦ ହଁ ତ ଟିକେ ଖାଇଲ ପ୍ରସାଦ, ଡିଆଁ ମରାମରି ଆସିଲ ମନ୍ଦିରକୁ, ମହାମନ୍ତ୍ର ବାଜୁଛି, ଭଗବାନ ପୁରା ତୁମକୁ ଲାଗିବ, ଇଏ ହେଉଛି ଗଲ ବୃନ୍ଦାବନ, ପରେ ଖୁସି ଲାଗିଲା, ବାସ୍ ବହୁତ ଆନନ୍ଦ ଲାଗେ। ଆଉ ସେଇଟା ହବ, ସେଥିପାଇଁ ବହୁତ ଭକ୍ତ ପ୍ରଶ୍ନ କରନ୍ତି, ଆଜ୍ଞା ନୂଆ ଭକ୍ତ ଥିଲାବେଳେ ମୋର ବହୁତ ଭକ୍ତି ଥିଲା, ବର୍ତ୍ତମାନ ଆଉ, କିନ୍ତୁ ଏଇଟା ଭକ୍ତି ନା କ'ଣ? ସେଟା ସେ କୋମଳ ସଦା ଥିଲା ଭଲ, ସେଟା ଭାଗ୍ୟ ଥିଲା, ଆମେ ମାୟାର ତାଡ଼ନା ଖାଇକି ପ୍ରଭୁ ନେଇ ଆସିଛନ୍ତି ଆମକୁ, ଆମ ପୁଅର ସୁକୃତି ବଡ଼ ସାଧୁଗୁରୁଙ୍କ ଦୟାରେ ଆମେ ଆସିଛେ। କିନ୍ତୁ ସେଇଟା ଯେ ଗୋଟେ ଯେମିତି ଗୋଟେ ଝିଅଟା ବାହା ହେଇନି, ପୁଅଟା ବାହା ହେଇନି, ସେ ତାର ଯେମିତି ଚଳୁଛି ସେଭଳି ଅପଧାନଟା ଖାଇଲା ବୁଲିଲା। ଯେତେବେଳେ ବିବାହ ହେବା ଚିନ୍ତାଟା ଆସେ, ଗୋଟେ ଝିଅ ବହୁତ କ'ଣ ଯାଏ, ତାର ସବୁ ଜିନିଷଟା ବଢ଼ିଯାଏ, ତା ଦେହ ଯତ୍ନ ହିଁ ବଢ଼ିଯିବ। କାହିଁକି ମୁଁ ଯଦି ଭଲ ସୁନ୍ଦରୀ ନ ଦେଖା ହେବି, ମୋତେ କେହି ବିବାହ ହେବିନି। ପୁଅଟା ବି ସେଇଭଳିଆ, ମୋ ପ୍ୟାଣ୍ଟ ଆଇରନ୍ ନକଲେ ମୋତେ କେହି ବାହା ହେବିନି। ଦେଖୁଲା ସେ ଚୁଟିଟା କାଟେ, ଏଇଟା କାଟେ, ସେଟା କାଟେ, ତାର ସବୁ ଯତ୍ନ ସେମିତି ଚାଲିଲା। ଯେତେବେଳେ ତାର ବିବାହ ବାଡ଼ି ଇଚ୍ଛାଟା ନାହିଁ, ସେଇଟା କ'ଣ କରୁଥିବ, ସେ କେଉଁଠି ଛିଡ଼ା ଡ୍ରେସ୍ଟା ପିନ୍ଧିକି ବୁଲୁଥିବ, ତାର ମା ସବୁବେଳେ ବିରକ୍ତ ହେଉଥିବ, ତୁ ଗୋଟେ ଝିଅ ଗୋଟେ ଝିଅଟା ଆଇରନ୍ କ'ଣ ଏମିତି ଡ୍ରେସ୍ଟା ପିନ୍ଧିକି ବୁଲୁଛୁ, ଏମିତି ଗୋଟେ ଗୋଟେ କଥାଟା କ'ଣ କହୁଛୁ, ଗାଁରେ କାହିଁକି ଏତେ ଯାଇ ବୁଲୁଛୁ। ସେ ଖରାପ ଭଲ କିଛି ବାଛି ପାରୁନି, କାହିଁକି ତାର ବିବାହ ହେବାର ଇଚ୍ଛାଟା ଆସିନି ନା, ବିବାହର ଇଚ୍ଛାଟା ଆସେ। ବିବାହର ଇଚ୍ଛାଟା ଚାଲି ଆସେ, ତାକୁ ତୁମେ ଆଉ କିଛି ଶିଖିବାକୁ ପଡ଼ିବନି। ସେ ତାର କ'ଣ କରିବ, ସେ ତାର ନିଜେ ନିଜେ ମୋ ଦେହ କେମିତି ସଜେଇବି, କେମିତି କଥାବାର୍ତ୍ତା କରିବି, କ'ଣ କରିବି, କାରଣ ତାର ଗୋଟେ ନେକ୍ସଟ ଷ୍ଟେପ୍ ସେ ଯାଉଛି ନା। ଆମର ସେ ନୂଆ ଡିଭୋର୍ଟା ଅବସ୍ଥାରେ ସେୟା, ସମସ୍ତେ କ'ଣ କହୁଛନ୍ତି, ମୁଁ ସେଇ ଅବସ୍ଥାରେ ରହିବି, ନୂଆ ଡିଭୋର୍ଟ ଅବସ୍ଥାଟା ଭଲ। ଆରେ ଏଇଟା ଭଲ ନୁହେଁ, ସେଠି କିଛି କିଛି ଗୋଟେ କୃଷ୍ଣଙ୍କୁ ମୁଁ ପାଇବି ଏଇ କାମନାଟା ନଥିଲା। ସଂସାର କଷ୍ଟ ହେଲା, ଏଠି ବଢ଼ିଆ ପ୍ରସାଦ ପାଇଲେ ସବୁ ଭଉ ଭକ୍ତମାନେ, ନୂଆ ଡିଭୋର୍ଟ ହେଲା ମାନେ ସମସ୍ତଙ୍କୁ ପ୍ରସାଦ ଟିକେ ଡାକିଦେବେ, ନୂଆ ଆସିଛି ନା, ଜାଲର ପକେଇ ଆଣି ସବୁ ଡାକିବେ, ଆ ଡାକାଡାକି କରିବ, ହରି କରିଦେବେ, ପ୍ରସାଦ ଟିକେ ଦେବେ, ଇଏ କରିବେ, ତତେ ତୁ କହିବୁ ଏଇଟା ସାର୍ ଏତେ ସମ୍ମାନ ସଂସାର କିଏ ପଚାରୁଥିଲ, ଆପଣ ଜନ୍ମ ଦେଇକି ମୋତେ ପଚାରିନାହାନ୍ତି, ତୁମକୁ ଭାରି ଖୁସି ଲାଗିବ। ଆଉ ଏଇଟା ହିଁ ସାଧାର ଦୟା, ନହେଲେ ସେ ପ୍ରଥମେ ତୁ ମୁଁ ହାଇଟ୍ କରିଥାନ୍ତି, ତୁମେ କ'ଣ ରହିବ କି। କିନ୍ତୁ ଏ ମନେ ରଖିବାକୁ ପଡ଼େ, ସେତେବେଳେ ଆମେ ବିବାହ ହେବା ପାଇଁ, ବିବାହ ହେବାର ଯେଉଁ କାମନା ବାସନା ଆସିନି, କୃଷ୍ଣଙ୍କୁ ପାଇବାର କାମନା ବାସନା ଆସିନି, ସେଥିପାଇଁ ଏଇଟା ଭଲ ଲାଗେ। ଯେତେବେଳେ 10-15 ବର୍ଷ ହେଇଯିବ, ଯେତେବେଳେ ତାର ବିବାହ ବୟସ ଆସିବ, ତାକୁ ଦୁଇଟା ଅସୁବିଧା, ଦୁଇଟା ଚ୍ୟାଲେଞ୍ଜ। କ'ଣ ଦୁଇଟା ଚ୍ୟାଲେଞ୍ଜ, କ'ଣ କିରେ ଜାଣିନୁ, ଏଣେ କାମନା ବାସନା ପୀଡ଼ା ଦେଲା ବେଳକୁ ଗୋଟେ ଭଲ ଝିଅ ମିଳୁନଥିବ, କିମ୍ବା ସେ ଝିଅଟାକୁ କାମନା ବାସନା ପୀଡ଼ା ଦେଲା ବେଳକୁ ବାପା ଚେଷ୍ଟା କରୁଛନ୍ତି ଗୋଟେ ଭଲ ପୁଅ ମିଳୁନଥିବ। ତାର ଯେଉଁ ଅବସ୍ଥା ମିଡିଲ୍ ପିରିୟଡ଼ଟା, ସେ ଅବସ୍ଥା ମିଡିଲ୍ ପିରିୟଡ଼ କେଉଁଟା, ଏଇ ପ୍ରଥମେ ଆଉ ଅନର୍ଥ ଫନର୍ଥ କିଛି ଚିନ୍ତା ହେଉନଥିବ ନୂଆ ଡିବଟି ବେଳେ, ଯେତେବେଳେ ଏଣେ ଅନର୍ଥ ହେଲା ବେଳକୁ ଏଣେ ଭକ୍ତି ହେଉନି, କେନ୍ଦ୍ରଟା ମିଳୁନାହାନ୍ତି, ଆଉ ସେ ଝିଅ ଯେମିତି ଛାଟି ଫୁଟି ହେଉଥିବ ବସିଥିବ, ଦେଖିବ ଆତ୍ମହତ୍ୟା କରିଦେଉଛି ନା, ଆଉ ଦେଖୁନା ଯେ କେଉଁଠି ଝିଅ ପାଇବେନି, କ'ଣ କରିବେନି, ଆତ୍ମହତ୍ୟା କରିବେ, ଫାଶୀ ଲଗେଇଦେଲେ ଚାଲିଗଲେ। ଏ ଭାଇ ଆଜି ସେ ଫୋନ୍ କରିଥାଏ, 22 ବର୍ଷର ଝିଅଟା ପୁଣି ରେଜଲ୍ଟ ଗତକାଲି ବାହାରିଛି, ଫାଶୀ ଲଗାଇଲା, ଫାଶୀ ଲଗେଇ ଭଲ ଭଜନ ଭଲ ରେଜଲ୍ଟ ରଖିଛି, ଦଶମଧର ମୁଣ୍ଡରେ ଫାଶୀ ଲଗାଇଲା, କାହିଁକି ଭବିଷ୍ୟତ ଚିନ୍ତା କରିଦେଇଥିବ, ମୋର ବିବାହ ହେବା, ସେ କାହା ସାଙ୍ଗରେ କ'ଣ କେଉଁଠି ଡିସଏଗ୍ରିମେଣ୍ଟ ହେଇଥିବ, କ'ଣ ହେଇଥିବ, ପଞ୍ଚି କ'ଣ ସଂସାର ଲାଭ ଅଛି, ଏ ଫାଶୀ ଲଗେଇଲା ମରିଗଲା ସାର୍, ଏଇ ଅଧଘଣ୍ଟା ଘଣ୍ଟା ଶେଷ, କିଛି କିଛି ଡିସଏଗ୍ରିମେଣ୍ଟ ନାହିଁ, କିଛି ନାହିଁ, ତା କ'ଣ ସେଥିରେ ଚିନ୍ତା କରିଦେଉଛି ମୋର ବିବାହ ହେବା, ସେ କେଉଁ କେଉଁ ପିଲା ସାଙ୍ଗରେ କ'ଣ ହେଇଥିବ ଭଗବାନ ଦୟାରୁ, ତାର ସେଠୁ ଗୋଟେ ଆଉ କ'ଣ ବିବାହ ବି କ'ଣ କରିବି, ଆଉ କ'ଣ ଜୀବନ ସର। ଏଇ ଯେଉଁ ମିଡିଲ୍ ଗୋଟେ ଅବସ୍ଥାଟା, ଏଇଟା ଭାରି କଷ୍ଟ ଅବସ୍ଥା, କ'ଣ ନା ଏଣେ ଇନ୍ଦ୍ରମାନେ ତାଡ଼ନା ଦେଉଛନ୍ତି, କ'ଣ ବିଷର ଆକର୍ଷଣଟା ରହୁଛି, ଏଣେ ଭକ୍ତିଟା ହଉନି, ମିଳୁନାହାନ୍ତି କ୍ୟାଣ୍ଡିଡେଟ୍, ଆଉ କୃଷ୍ଣ ଭକ୍ତିଟା ମିଳେ, ଭକ୍ତିଟା ମିଳିଲେ ତୁମ ଆନନ୍ଦ ଲାଗିବ, ସେ ଅବସ୍ଥା ସେଥିରେ କି ଦିନ ଚାଲିଲା, ସେ ବହୁତ କଷ୍ଟ ଅବସ୍ଥା। ଦେଖ ନା ଗୋଟେ ଝିଅଟା ଗୋଟେ କ୍ୟାଣ୍ଡିଡେଟ୍ ଖୋଜିକି ପାଇବା, ଇଏକୁ ପାଇବା ବହୁତ କଷ୍ଟ ନା, ଆଉ ଯଦି ହେଇଗଲା ତାପରେ ଆହୁରି ଗୋଟେ ରେସ୍ପନ୍ସିବିଲିଟି ଆସିଗଲା। ଯେତେବେଳେ ସାଧୁଗୁରୁଙ୍କ ଦୟାରୁ ତୁମର ଟିକେ ଇନ୍ଦ୍ରିୟ ସଂଯମ ହେଇଗଲା, ବା ଇନ୍ଦ୍ରିୟ ଏମାନଙ୍କର ବୃତ୍ତି ଉପରେ ତୁମେ ବିଶେଷ କିଛି ଧ୍ୟାନ ଦେଉନ, ତ ଶୁଦ୍ଧ ଭକ୍ତି ପ୍ରାପ୍ତିର ଲାଳସାଟା ଆସିଗଲା, କୃଷ୍ଣ ଟିକେ ଭଲ ଲାଗିଲେ, କୃଷ୍ଣ ସମ୍ବନ୍ଧ ଏଗୁଡ଼ା ସବୁ ଭଲ ଲାଗିଲେ, ସେଇ ରିଲେସନ୍ସିପ୍ଟାକୁ ରଖିକି ଆଗକୁ ବଢ଼ିବାଟା ଭାରି କଷ୍ଟ। ବାହାବାଟା ପୂର୍ବର ଅବସ୍ଥାଟା ଯେତିକି କଷ୍ଟ, ଯଦି ସେକେଣ୍ଡ ଷ୍ଟେଜ୍ଟା, ଥାର୍ଡ ଷ୍ଟେଜ୍ଟା ଆହୁରି କଷ୍ଟ, କାହିଁକି ବିବାହ ହେଇଗଲା ମାନେ କ'ଣ, ବିବାହ ହେଇଗଲା ମାନେ ବର୍ତ୍ତମାନ ତ ବହୁତ ସହିବାକୁ ପଡ଼ିବ। ଆଗରୁ କ'ଣ ସିଙ୍ଗିଲ୍ ଲାଇଫ୍ଟା ଭଲ, ସିଙ୍ଗିଲ୍ ଲାଇଫ୍ଟା ଏଇଥିପାଇଁ ଭଲ, ତୁମେ ଆଜି ଅଛ ଏଇଠି ଅଛ କାଲିକି ପଳେଇବ। ବ୍ରହ୍ମଚାରୀ ସିଏ ସିଙ୍ଗିଲ୍ ନୁହେଁ, ଯେଉଁ ବ୍ରହ୍ମଚାରୀ ନିଜକୁ ସ୍ୱାଧୀନ ବୋଲି ଭାବନ୍ତି ସେ କେବେ ଭକ୍ତି ବି କରିପାରିବେନି, ସେ ତାଙ୍କ ସବୁବେଳେ ଅପ୍ରାପ୍ତ, ତାଙ୍କୁ ସ୍ୱାମୀ କେତେବେଳେ ମିଳିବେ, କୃଷ୍ଣ ମିଳିବେ। ତୁମେ ଆଜି ଏଇଠି ଅଛ, ସେଇଟା ବୁଲା ଭିକାରୀ ଯେମିତି ଯେଉଁ ଅଲେଖିଆ ବେଳେ, ତାଙ୍କର କ'ଣ ଅଛି, କେଉଁ ଭଗବାନ ଅଛନ୍ତି ନା, କାହାର କୌଣସି ଗୋଟେ ଫିକ୍ସ ରୁଲ୍ସ ରେଗୁଲେସନ୍ ଅଛି, ସନ୍ଧ୍ୟା ବଜାର ଗଡ଼ି ପଡ଼ ପୁଣି ସକାଳ ହେଲା ଗଡ଼ି ପଡ଼ ବାସ୍, ତାପରେ ବୁଲ ଖା। କିନ୍ତୁ ସେ ଝିଅଟା ସେମିତି ଥିଲା ନା, କେଉଁ ଷ୍ଟେଜ୍ରେ ଥିଲା, ଫାର୍ଷ୍ଟ ଷ୍ଟେଜ୍ରେ ଥିଲା ବୁଲୁଥିଲା, ତା ମନ ଇଚ୍ଛା କରୁଥିଲା, ବର୍ତ୍ତମାନ ବିବାହ ଥାର୍ଡ଼ ଷ୍ଟେଜ୍କୁ ପଳେଇ ଆସିଲା, ଆଉ ବୁଲାବୁଲି କିଛି କରିପାରିବେନି, କ'ଣ କରିବ? ସବୁ ଦାୟିତ୍ୱ ଚାଲିଲା, ବିବାହ ହେଇଗଲା, ସ୍ୱାମୀ ପାଇଁ ରୋଷେଇ କରିକି ଦେବ, ପୁଅଟାକୁ ଦେଖିବ, ପୁଣି ସ୍ୱାମୀ ସାଙ୍ଗରେ ପଢ଼ିବାର ଅଛି, ଖାଲି ତ ସ୍ୱାମୀ ନୁହେଁ, ଆଉ ଘରେ କିଏ ଅଛନ୍ତି? ପରିବାର, ଶାଶୁ ଶ୍ୱଶୁର, ଭଲ ମନ୍ଦ ତାଙ୍କୁ, ପୁଣି କ'ଣ ଜଣା ସ୍ୱାମୀ କ'ଣ କହିବ, ଶାଶୁ ଶ୍ୱଶୁର କ'ଣ, ସବୁ ସହିବ, ନହେଲେ ପତି ହରେଇଦେବ ଆଉ, ସେଭଳିଆ ତୁମେ ବାବା ଝିଅ କ'ଣ, ବାବା ଝିଅ ଡାକି ଡୁକି ନେଇ ଆସିବା, ଆମେ ନାଲି ପିନ୍ଧେଇଦେବା, ଆ ତୁର କିନ୍ତୁ ତୁ ବାପା ଆକୃଷ୍ଟକୁ ତୁ ଗୋଟେ ବିବାହ ଛାଡ଼ିଲେ ଏଠି ବାହା ହେବାକୁ ପଡ଼ିବ ରେ ବାପା, ସେ ବିବାହରେ ଅଲଗା, ଏ ବିବାହର ଅଲଗା, ତ ବିବାହ କୃଷ୍ଣଙ୍କୁ ଆଉ କୃଷ୍ଣଙ୍କୁ ପତି ରୂପରେ ପାଇବଟି, ଛୁଟିଆ କାମ କି ଆଉ, 24 ଘଣ୍ଟା ତାଙ୍କ ପାଖରେ 24 ଘଣ୍ଟା ଡ୍ୟୁଟି, ଆଉ କଣ୍ଡିସନ ନାହିଁ, ତୁମ ଜୀବନରେ ସୁଖ ଯେଉଁ ଭାବୁଛ, ଭୌତିକ ସୁଖ, ବୁଲିବାକୁ ଯିବା, ଖାଇବାକୁ ଯିବା, ଏଇଟା କରିବା, ଏଠିକି ଯିବା, ସେଠିକି ଯିବା, ଏସବୁ ସେ ଭକ୍ତି ନୁହେଁ, ତୁମେ ସମ୍ବନ୍ଧ ଭଗବାନ ସାଙ୍ଗେ ରଖିବା ପାଇଁ ଚାହୁଁଛ, ତୁମେ ଗଲ, ଯେମିତି ସିନ୍ଦୁର ଶଙ୍ଖା ଲଗେଇଦେଲେ, ତାକୁ କ'ଣ କହିବ, ସିନ୍ଦୁର ଶଙ୍ଖା ଲଗେଇଦେଲେ ସଦଭା ହେଇଗଲା, ସଦଭା ନା, ସଦଭା ନାରୀମାନେ ସବୁବେଳେ ପତି ଯୁଆଡ଼େ ଗଲା, ପତି ଧନ୍ଦା ସମୟଟା ମରିବା ଗନେ ସମୟଟା, ପୁଣି ପିଲା ଛୁଆ ହେଲେ ଆହୁରି ସଂସାର ବୈଷ୍ଣବ, ପିଲା ଛୁଆ ବୈଷ୍ଣବ ସବୁ ହେଲେ, ପୁଣି ପତି କୃଷ୍ଣ ହେଲେ, ତାଦେହରେ କ'ଣ ଜଣା, ଶାଶୁ ଶ୍ୱଶୁର, ଭଲ ମନ୍ଦ, କିଏ କ'ଣ କହିଲା, ମଠ ମନ୍ଦିର, ଏଇ ଗୋଟେ ସଂସାର ବା, ଆମେ କେଉଁ ଷ୍ଟେଜ୍ରେ ରହିବା ପାଇଁ ଯାଆନ୍ତି, ଫାର୍ଷ୍ଟଟା ଭଲ, ଏତେ ଧନ୍ଦା କ'ଣ, ଏଇଟା ଏଇଟା ଆଉ କିଛି କେଦିନ ଦରକାର ନାହିଁ, ଖାଲି ପିଇଲୁ ଡେଲୁ, ସେଇଟା ତ ଭକ୍ତି ଆଉ, ଆଜ୍ଞା ମୁଁ ନୂଆ ଭକ୍ତ ଥିଲାବେଳେ ମୋର ଭାରି ଭକ୍ତି ହଉଥିଲା, ଆରେ କ'ଣ ଭକ୍ତି ହଉଥିଲା, ଆମ କ'ଣ ଭକ୍ତି, ସେଇଟା ହେଉଛି ଭକ୍ତି, କ'ଣ ସେତେବେଳେ କୃଷ୍ଣ ପ୍ରାପ୍ତି ହେଲା, ଆଶା କିଛି ନଥିଲା, ମାୟା ଦ୍ୱାରା ବହୁତ ତାଡ଼ନା ଖାଇଥିଲେ, ଏଇଟା ଟିକେ ଭଲ ଲାଗିଥିଲା, ଯେତେବେଳେ ଏଇ ଥାର୍ଡ ଷ୍ଟେଜ୍କୁ ତୁମେ ଆସିବ, ଏଇ ସେକେଣ୍ଡ ଷ୍ଟେଜ୍ରେ ଷ୍ଟ୍ରଗଲିଂ ଚାଲିବ, ଏ ଝିଅଟା ଯଦି ପତିଟା ପାଇଲା, ଏ ସମ୍ବନ୍ଧ ଜ୍ଞାନଟା ସ୍ଥିର ହେବ, ଏ ଦ୍ୱିତୀୟ ଷ୍ଟେଜ୍ଟା ଭାରି ଡେଞ୍ଜର ନା, ସେକେଣ୍ଡ ଷ୍ଟେଜ୍ଟା ଭାରି ଡେଞ୍ଜର, କାହିଁକି ସ୍ୱାମୀଟା ଖୋଜା ହେଉଛି, ଗୋଟେ ମିଳୁନି ଆଉ, ଖୋଜି 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 ଗୋଟେ ପତି ମିଳିଲା, ଖୋଜି 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 ଗୁରୁଙ୍କୁ ପାଇବ, କୃଷ୍ଣଙ୍କୁ ପାଇବ, ତାଙ୍କ ସହିତ ସମ୍ବନ୍ଧ ପଡ଼ିବ, ପୁଣି ପାଇଗଲେ ବାହା ହେଇଗଲେ କ'ଣ ହବ, ପଡ଼ିବାର ଅଛି, ସମ୍ବନ୍ଧ ରଖିବାର ଅଛି, ତାଙ୍କ ସୁଖ ପାଇଁ ଚେଷ୍ଟା କରିବାର ଅଛି, ରାଗାରାଗି କରି ତୁମେ କୁଆଡ଼େ ଯାଇପାରିବନି, ବାହାର ସୁନ୍ଦର ଶଙ୍ଖା ଲଗେଇଲେ, ତୁମେ ସୁନ୍ଦର ଶଙ୍ଖା ଲଗେଇଲେ ଯୁଆଡ଼େ ଗଲେ ତୁମେ କ'ଣ କହିବେ, ବାହା ହେଇଛି ରେ, ଏ ଘରଟା ଘରେ କ'ଣ ଆସିକି ଏତେଦିନ ହେଲାଣି, ତ ସ୍ୱାମୀ ପାଖରେ ରହୁନି, ଯେମିତି ଗାଁ ଲୋକ କୁହନ୍ତି ସେଇଭଳିଆ, ଥରେ ତୁମେ ଦୀକ୍ଷା ନେଇଗଲ ମାନେ ଗୁରୁକୃଷ୍ଣଙ୍କ ସହିତ ତୁମ ସମ୍ବନ୍ଧ ହେଇଗଲ ବାପା, ତୁମେ ଆସିଗଲ, ଆଉ ତୁମେ ଖସି ଯାଇପାରିବନି କୁଆଡ଼େ, ଆଉ ଖସିକି ପଳେଇଲେ ତ ଗଲା, ତୁମେ ସେ ଡିଭୋର୍ସ ହେଇଗଲା, ଯେମିତି ଡିଭୋର୍ସ ହେଇଗଲା, ଆଜ୍ଞା କୋର୍ଟ ପେପର୍ କରାଯିବ, ଯା ତାର ଖାଇ ପିଇକି ବଞ୍ଚ, ଆଉ ନେଇଯା କିଛି ନେଇକି ପଳା, ଗୁରୁ ସେୟା କହିଛି, ଯାହା ତୋର ପୁଣ୍ୟ ପୁନଃ ତୁ ନେଇକି ଯା ତୋର ଯା ଯୁଆଡ଼େ ବଞ୍ଚୁ ବଞ୍ଚ, ସହିଲା ଆଉ କିଛି ରିଲେସନ୍ ନାହିଁ, ଆଉ ହେଲେ ଏଇ ସେକେଣ୍ଡ ଷ୍ଟେଜ୍ଟା ବଡ଼ କଷ୍ଟ, ସେଇଠୁ ଭକ୍ତିଟା ଆରମ୍ଭ ହୁଏ, ଏଇଟା ଭକ୍ତଭାଷ, ସେକେଣ୍ଡ ଷ୍ଟେଜ୍ରେ କ'ଣ, ଏଇଟା ଏଷ୍ଟବ୍ ସମ୍ବନ୍ଧ ଆମର ସବୁବେଳେ ଚାଲୁ ରଖିବା ପାଇଁ ଚାହୁଁଛି, ସମ୍ବନ୍ଧ ରଖିଲେ ତ ଭକ୍ତିଟା କରିବା ନା, ଯେଉଁଟା ଯେମିତି ଖୋଜୁଛି ମିଳିଗଲା କ୍ୟାଣ୍ଡିଡେଟ୍, ସେଠୁ କ'ଣ କରିବ, ଆଉ ସେଇଟା ତମେ ରୋଷେଇ କରିବା, କ'ଣ ଖାଇବା, ତୁମେ କ'ଣ ଭଲ ପାଅ, କ'ଣ କର, ଚାଲିଲା ବିବାହ ଆରମ୍ଭ ହେଇଗଲା, ମାତା ଚାଲିଲା ରିଲେସନ୍ସିପ୍ଟା, ଆଉ କ'ଣ, ପୁଣି ସେଇଟାକୁ କଣ୍ଟିନ୍ୟୁ କରିକି ପୁଣି ଗୋଟେ ପିଲା ଛୁଆ ପାଇବା, ତାଙ୍କର ରେସ୍ପନ୍ସିବିଲିଟା ବଢ଼ିବଢ଼ିକା ଯାଉଛି, ଭକ୍ତିର ଜୀବନଟା ହେଉଛି ସେଇଭଳି, ସେଇଭଳି ଛୋଟ ଜିନିଷ ନା, ଆମେ କ'ଣ ଚାହୁଁଛୁ, ଆଉ ଏତେ ତତ୍ତ୍ୱ, ଏତେ ଗଭୀର କଥା, ଏସବୁ ଜିନିଷ କ'ଣ, ଆରେ ଭାଇ ଏଇଟା ଏଇଟା କୃଷ୍ଣ ପ୍ରାପ୍ତିର ରାସ୍ତା ବା, ଆମେ କୃଷ୍ଣଙ୍କୁ ପାଇବାକୁ ପଡ଼ିବ ନା, ତାର ଆଚାର୍ଯ୍ୟମାନେ ଏତେ ସୁଖ ଭାବରେ କାହିଁକି ଯିବୁ କହିଲେନି, ଜଣେ ସାର ପ୍ରଶ୍ନ କରିବେ ନା, କହିଛନ୍ତି ଆଚାର୍ଯ୍ୟମାନେ ଭକ୍ତିନାଥ ଠାକୁର ଗୁରୁଦେବ ସବୁ ପୁରା ଖୋଲି ଖୋଲି କହିଛନ୍ତି, ଯେହେତୁ ପ୍ରଭୁବାଦ ସେ କହିଛନ୍ତି, କିନ୍ତୁ ବହୁ ଚୁମ୍ବକୀୟ ଶକ୍ତିରେ କହିଛନ୍ତି, ମାନେ ଚୁମ୍ବକ ଅଳ୍ପ ଭାଷା ସେ କହିଦିଆଛି, ତାକୁ ବୁଝିବାକୁ ପଡ଼ିବ, ପ୍ରଭୁବାଦ କହିଦେଇଛି ପୁରା ଖୋଲି ଖୋଲି ସବୁ କହିନାହାନ୍ତି, କାହିଁ କହିନାହାନ୍ତି, କହିଦେଲେ ଏମାନେ ସବୁ ନିରାଶ ହେଇଯିବେ, ତୁମେ ଗୋଟେ ଗୋଟେ ଛୁଆଟାକୁ ପୁରା ଝିଅ ଟିକି ଝିଅଟାକୁ ତୁମେ କହିବ, ଆରେ ବା ହେଲେ ଏହା କରିବୁ ରେ, ଏମିତିଆ ଶାଶୁ କହିବ, ଏମିତିକା ଶ୍ୱଶୁର, ଏମିତି କଷ୍ଟ, ସେ କ'ଣ କହିବ ପ୍ରଥମରୁ, ଆଉ ମୋର ବା ହେବିନି, ବର୍ତ୍ତମାନ ସେ ଅସୁବିଧା ନା, ବର୍ତ୍ତମାନ ସେ ପ୍ରିଚିଂ କି ଶୁଣିବା ପାଇଁ ଯାଉ ନା, ତୁମେ ତତ୍ତ୍ୱ ଗୁଡ଼ା କହିବ, ସେ କ'ଣ ହେବେ, ଏଇ ଏତେ କଷ୍ଟ, ସେଟା ତୁମେ ଯଦି କାହାକୁ କିଛି ତତ୍ତ୍ୱ ନ କହିବ ତ ଡାକିକି ନେଇଆସିବ, ଭିତରେ ଭରି କରିଦେବ, ସେ ପଳେଇ ଆସିବ, କିନ୍ତୁ ଭିତରେ ଯେଉଁଦିନ ସେ ଜାଣିବ କି ନାହିଁ ତତ୍ତ୍ୱଟା, ଯେତେବେଳେ ଜାଣିବ ସେ ନିରାଶ ହେଇଯିବ, ଆରେ ୟା ଭିତରେ ଏତେ ପାଠ ଥିଲା, ଏତେ ଚିଠି ପଠାଉଥିଲା, ମୁଁ କାହିଁକି ଆଉ ଭିତରେ ପଶିଲି, ଏହା କରିଥିଲା ମୋତେ ଭଲରେ ଥାନ୍ତି, ସେ ତାକୁ ନିରାଶ ଲାଗିବ। ଆଚ୍ଛା, ଜଣେ ସେଥିରେ ଖୋଲି କହିନାହାନ୍ତି, କାହିଁକି କହିନାହାନ୍ତି, ସେ ଜାଣିଛନ୍ତି ଏଇ କଳି ଯୁଗରେ ସ୍ୱୀକୃତି ସ୍ୱୀକୃତି ପାଇଁ ଯିବ ହେଉଛନ୍ତି ବହୁତ କମ୍, ଏମାନେ ଡିଷ୍ଟର୍ବ ହୋଇଛି। କୃଷ୍ଣ ପାଇବା ପାଇଁ ତ ଲାଳସା ନାହିଁ ନା, ତେଣୁ ଆଙ୍କ କୌଣସି ହିସାବରେ ସୁଖୀ ହେଇପାରିବନି କୃଷ୍ଣ ନ ପାଇଲେ। ସେଥିପାଇଁ ଯେମିତି କ'ଣ ସୁଗାର କୁଟିଂ କୁଇ ନାହିଁ, ଗୁରୁଦେବ କୁହନ୍ତି ସୁଗାର କୁଟିଂ କୁଇ ନାହିଁ, ହଁ ବୁଝିପାରୁଛୁ, କୁଇ ନାହିଁ କ'ଣ ଖାଇଛୁ, ଆଉ କ'ଣ ମ୍ୟାଲେରିଆ, ଆମ ମ୍ୟାଲେରିଆ କୁଇ ନାହିଁ ତ ବାନ୍ତି କରି ପକେଇବ ଆଉ, ମୁଁ ଛୁଆଟି ଗୋଟେ ଖାଇଛି ମୁଁ ଜାଣିଛି, କୁଇ ନାହିଁ ଟାବଲେଟ୍ ଛୁଆଟି ଗୋଟେ ଇଏ ଦେଇ ଯାଇଛୁ, କୁଇ ନାହିଁ ଖାଇ ଖାଇ ମୋର ତ ଦେହ ଚାଲିଗଲା, ଏ ଯେଉଁ କୋରାପୁଟ ଅଞ୍ଚଳ ନୁହଁ ଖାଲି ବୁଲେ, ଯେଉଁ ସଂକୀର୍ତ୍ତନ ବସରେ 3-4 ବର୍ଷ ଯେତେ ଜ୍ୱର ହେଲା ମାନେ ଖାଲି କୁଇ ନାହିଁ ଟାବଲେଟ୍ ଭର୍ତ୍ତି ହେଇକି ରହିଥିବ ମୋ ପାଖରେ, କେଉଁ ଜ୍ୱର ବି ହଉ ଆମେ ଜାଣୁ ଖାଇବାର ଅଛି, କାହିଁକି ଡର ଆଉ, ସେଠି ପାଣିରେ ବି ମ୍ୟାଲେରିଆ, କଳାହାଣ୍ଡି ଫୁଲବାଣୀ କୁଇନାଇନ୍ ଟାବଲେଟ୍ ଖାଲି ସବୁବେଳେ ଖାଇବ, ଖାଲି କମ୍ପ ହବ ଦିଅ ଦେଖାଦେ, ଭଲ ଲାଗିଲା ବାନ୍ତି କରିବ କେବଳ ପିତା ପରଦିନ 2 ଦିନ ପରେ ତା ଖାଲି ପିତ୍ତ ବାହାରିବ, ଯେ ତାର ଶକ୍ତି ତା ଖାଲି ପିତ୍ତ ବାହାରିବ, ପାଟି ପିତା ସବୁ ବାନ୍ତି କରିବ ସବୁ ପିତ୍ତ ବାହାରିବ, ସେଟା ଖାଇବା ପାଇଁ କେବେ ଇଚ୍ଛା ହବନି, ତା ଦେହରେ ସୁଗାର ଲଗେଇ ଦିଆ ହେଇଛି, ଚିନି ଲଗେଇ ଦିଆ, ଚିନି ଲଗେଇ ଦେଲେ କ'ଣ ହବ, ମିଠା ଲାଗିବ, କିନ୍ତୁ ଆରେ ଭାଇଟା କୁଇନାଇନ୍ଟା ପିତାଟା ତୁମେ ଖାଇବନି ବୋଲି ତୁମକୁ ଦିଆହଉଛି, ଡାଇରେକ୍ଟ କୃଷ୍ଣ କଥାଟା କହିଲେ, ନିର୍ଗୁଣ ହରି କଥା କହିଲେ ବୋଧ ଯିବ କି ଆସିବେ, ଯଦି ନିର୍ଗୁଣ ହରି କଥା କହିବ ତୁମେ କେହି ଆସିବେ, ପ୍ରଥମେ ଠାକୁର ଯେଉଁ ଷ୍ଟେଟମେଣ୍ଟ ସବୁ ଦେଉଛନ୍ତି ଭୋଗରୁ ମହାରାଜ, କେହି ଆସିବେ ଗୁରୁଦେବ କଥା ସେଭଳିଆ ଆସିବେନି, କିନ୍ତୁ ପ୍ରଭୁପାଦ କ'ଣ ଅତ୍ୟନ୍ତ କରୁଣାମୟ ଥିଲେ, କୁଲାରି ଜୀବମାନଙ୍କୁ ଯଦି ମୁଁ ସବୁ ସେ କାହାର କାହାର ଶିଷ୍ୟ, ପ୍ରତି ଠାକୁରଙ୍କର ଶିଷ୍ୟ ନା, ଆସି ତାହେଲେ ଗୁରୁଙ୍କର କଥାଟାକୁ ସେ କେମିତି ଅଲଗା ଉପାୟରେ କହିଲେ, ନାହିଁ ସେ ଗୁରୁଙ୍କର କୌଣସି କଥାକୁ ସେ କାଟି ନାହାନ୍ତି, କିନ୍ତୁ ତାଙ୍କ ପାଖକୁ ଯେଉଁ ଗୁରୁଙ୍କର କରୁଣା ଶକ୍ତି ଆସୁଥିଲା, ଗୁରୁଙ୍କର ଶକ୍ତି ବର୍ତ୍ତମାନ ଏଇ ଶିକ୍ଷାଟା ଦରକାର, ସେ ଯଦି ଭକ୍ତି ଠାକୁରଙ୍କର କଥାଟାକୁ କେବଳ ରିପିଟ୍ କରିଥାନ୍ତେ ଏ ସଂସ୍ଥା ବି ହେଇପାରିନଥାନ୍ତା, ତାଙ୍କର ଯେଉଁ ସବୁ ଶବ୍ଦ ତାଙ୍କର ଯେଉଁ ତାଙ୍କୁ ବୁଝିପାରିବନି, ସେ କୃପା ପାଇଥିଲା ନା, ସେ ଗୁରୁଙ୍କର କଥାକୁ ସମ୍ପୂର୍ଣ୍ଣ ବୁଝିପାରିଲେ, ଗୁରୁ ତ ତାଙ୍କୁ ଆଦେଶ ଦେଇଦେଲେ ତୁମେ ଯାହା ବିଦେଶରେ ପ୍ରଚାର କର, ତାହେଲେ ବିଦେଶରେ କେମିତି ପ୍ରଚାର କରିବାକୁ ପଡ଼ିବ, ସେ ବୁଦ୍ଧିରେ କିଏ ଦେଲେ, ଗୁରୁ ଦେଇଦେଲେ, ନହେଲେ ବିଦେଶରେ ପ୍ରଚାର କର ମାନେ ଯଦି ଭକ୍ତି ଠାକୁରଙ୍କ ଗୁରୁଙ୍କର କଥା କହିଥାନ୍ତେ, ଏ ବିଦେଶୀ ପାଖକୁ କେହି ପୋଷିନଥାନ୍ତି, ତେଣୁ ଜୀବତ ଯେଉଁଠି ହେଲେ ଯେବେ ବି ହେଲେ ଭକ୍ତିଟା ଆରମ୍ଭ କରିବ ନା, ସ୍ୱୀକୃତିଟା ପାଇବ ନା, ତାହେଲେ ଆରମ୍ଭ କେବେଠୁ କେବେଠୁ କରିବ, ସେଥିପାଇଁ ସେ ବ୍ୟବସ୍ଥା ସୁଗାର କୁଟିଂ କୁଇ ନାହିଁ, ଏଇଟା ସେ ବ୍ୟବସ୍ଥା କଲେ ଭଲ ପ୍ରସାଦ ଭଲ ମନ୍ଦିର, ଏତେ ମାନେ ତାଙ୍କ ଯଦି ଭଗବତ ଶକ୍ତିଟା ଆସିଲେ ସେ ଜାଣିଦେଲେ, ତୁ ଦେଖୁନା ଇସ୍କନ ଯେଉଁ ଶବ୍ଦ ଗୋଟେ ଲେଖିଦେଇଛି, ତାର ଏତେ ବଡ଼ ଶକ୍ତି ରହିଛି, ଲୋକ ଇସ୍କନ ଶୁଣିଲା ମାନେ ପଟକିନି ପଳେଇ ସବୁ, ସେମାନେ ହେଉଛନ୍ତି ଭଲ, ତାଙ୍କ ସଂସ୍ଥା ହେଉଛି ଭଲ, କାହିଁକି ସଂସ୍ଥା କାହିଁକି ଭଲ ବୋଲି କୁହନ୍ତି, ମନ୍ଦିର ଯିବେ ଦେଖିବେ ପରିଷ୍କାର, ଖାଇବା ପିଇବା କୀର୍ତ୍ତନ ସବୁ ବହି ସବୁ ଜିନିଷ ପ୍ରଭୁ ଜାଣନ୍ତି, ଏଇଟା ହିଁ ହେଉଛି କେବଳ ସୁଗାର କୁଟିଂ କୁଇ ନାହିଁ, ଲୋକଗୁଡ଼ା ଭଲ ଘରେ ରହୁଛନ୍ତି ନା, ତାଙ୍କ ଲାଠିନ୍ ବାଥରୁମ୍ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଏଗୁଡ଼ା ମୋଟେ ଭକ୍ତ ବିନା ପୁରା ଏଠି ଭଲ ପ୍ୟାଲେସ୍ କରିକି ସିଧା ନର୍କକୁ ଯିବେ, ତାହେଲେ ମୁଁ ତାଙ୍କ ଭଳି ପ୍ୟାଲେସ୍ କରିକି ତାଙ୍କୁ ଡାକିକି ଆଣି କେମିତି, ଭଗବାନ ଶକ୍ତିଟା ଆସିଛି ନା, ଭଗବାନଙ୍କର କରୁଣା ଶକ୍ତିଟା କ'ଣ, ଗୋଟେ ଜୀବଟାକୁ ଏଇଠି ଏଇ ଲାଇଫ୍ରେ ବିଗିନିଂଟା କରୁ, ନହେଲେ ସେ କୁଆଡ଼େ ଯିବ, ଯଦି ପ୍ରଭୁପାଦ ଆସିନଥାନ୍ତେ ତାହେଲେ ତୁମେ କୁଆଡ଼େ ଆସିଥାନ୍ତ ନା କ'ଣ, ଆଗରୁ କ'ଣ ନଥିଲା କି ହରେ କୃଷ୍ଣ ମହାମନ୍ତ୍ର, ମୁଁ ଛୁଆଟି ବେଳେ ଶୁଣିଛି ଏ ଭଜନ ଇତ୍ୟାଗ ରାଧେଶ୍ୟାମ ଜପ ହରେ କୃଷ୍ଣ ହରେ, ମୁଁ ଛୁଆଟି ବେଳେ ଶୁଣିଛି, ସେଠି ବାବା ଆସି ତାକୁ ଘରୁ ଘରୁ ବି ବାବା ବୋଲି ଆମେ କହୁ, କାହିଁକି ସେ ମୋ ପୁରା ତା ମୁଣ୍ଡର ତା ମୁହଁଟା ମୋ ମୁଣ୍ଡର ଅଛି ପୁରା, ଏଡ଼େ ବଡ଼ ତା ମୁଣ୍ଡ ସେ କାହା ମାଗେନି, ଏଇ ଭଜନ ଇତ୍ୟାଗର ଗଲା ତିଲକ ଏମିତି କରିଥିବ, ଆଉ ଗୋଟେ ବଡ଼ ବଡ଼ କର୍ତ୍ତା ଆଣିଥିବ, ଯାହା ପିଟିବ ଭଜନ ଇତ୍ୟାଗ ରାଧେଶ୍ୟାମ, କାହା କିଛି କହିନି, ଯିବ ଦ୍ୱାର ମୁଁ ଗୋଟେ ଠିଆ ଥରେ ଗାଇବ ପୁଣି ପଳେଇଯିବ, ମୋର ମନ ଅଛି ମୋ ମା କହିବେ ଦୁଡ଼ ବାବୁ ବାବାଜି ପଳେଇଯିବ, ଯା ଦୌଡ଼ି ଦେଇକି ଆସୁ, ଯା ଦୌଡ଼ି ଦୌଡ଼ି ଯାଇ ତାକୁ ଚାଳ ଦେଇକି ଆସିବ, ସେ ମାଗିବନି କାହାକୁ, ସେ କର୍ତ୍ତାଳ ବାଡ଼େଇକି ସେ ଆସୁଥିଲେ ତାକୁ ଗଣ୍ଡେ ଦେଇଦେଉଥିଲେ, ଲୋକ କାହିଁ ପଚାରିଲେ ତୁ ଧର୍ମ କ'ଣ, ବାବା ତୁ କେଉଁଠୁ ଦୀକ୍ଷା ନେଇଛୁ, କିଛି ନାହିଁ କିଛି ନାହିଁ, ସେ ତାଙ୍କ ଭଜନ କରୁଥିଲେ ମାଗିକି ଖାଇଦେଉଥିଲେ ତାଙ୍କ ମଞ୍ଚି ହେଉଥିଲେ, ତାହେଲେ ଜୀବ ଗୁଡ଼ା କୁଆଡ଼େ ଯିବେ, ଜୀବଟା ଉଦ୍ଧାର କରିବା ଶକ୍ତିଟା କିଏ ଚିନ୍ତା କରୁଛି, କୃଷ୍ଣ ଚିନ୍ତା କରୁଛି, ଆରେ ଆରେ ଜୀବଟା କଳିଯୁଗରେ ତ ସବୁ ସର୍ବନାଶ ହେଇଯିବେ ଏମାନଙ୍କର, ଏମାନଙ୍କ ସ୍ୱୀକୃତିଟା କିଛି ଆବଶ୍ୟକ, ତାଙ୍କୁ ଷ୍ଟାର୍ଟ କରନ୍ତୁ ଗୋଟେ ଜନ୍ମରେ, ତେଣୁ ସେ ଶୁଦ୍ଧ ମହାପ୍ରଭୁଙ୍କର ସଂସ୍ଥା, ମହାପ୍ରଭୁଙ୍କର ଧାରାକୁ ସେ ନେଇ ଆଇଲେ। ଜାଣିକି ଜୀବକୁ ଜୀବକୁ ସୁକୃତିଆ, ଯାହାର ପୂର୍ବ ସ୍ୱୀକୃତି ରହିଛି ସେ ବି ବଳବାନ, ଏଥିରେ ବଳବାନ ହେଇକି ଭଗବାନ ପାଇଯିବ। ଯାହାର ପୂର୍ବ ସ୍ୱୀକୃତି ନାହିଁ ସେ ଏଇ ଜନ୍ମରେ ବି ସ୍ୱୀକୃତି ଆରମ୍ଭ କରିବ। ଏଇ ଦୃଷ୍ଟିରୁ କୌଣସି ଲସ୍ ହିଁ ନାହିଁ, କିଛି କ୍ଷତି ବି ନାହିଁ। କିନ୍ତୁ କୃଷ୍ଣ ପ୍ରାପ୍ତି ଯୋଉ ଏ ଯୋଉଟା କହୁଥିଲା ଥାର୍ଡ ଷ୍ଟେଜ୍ ବାହାଚୁରା ହେଇ ଝିଅଟା, ଯେମିତି ଝିଅଟା କ'ଣ ଚାହେଁ, ଝିଅଟା ସବୁବେଳେ ଯଦି ବିବାହ ହେଇଯିବ କୋଉ ଷ୍ଟେଜ୍ ଚାହିଁବ, ଛୁଆଟେ ଛୁଆବେଳ କଥା ମନେ ଲଗା, ଛୁଆଟେ ଥିଲେ କେତେ ବଢ଼ିଆ, ଯା ଛୁଆବେଳେ ବୁଲୁଥିଲା, ଛୁଆବେଳେ ବୁଲୁଥିଲା ନା, ସେ ତାର ଭଲ, ସେ ତାକୁ ଭଲ ଲାଗିବ। ବାହା ହେଇଗଲା ପରେ କହିଲା ତାର ସବୁ ଗଲା, ଏତେ ଦାୟିତ୍ୱ ଏତେ ଜିନିଷ, ଆମର ସେଟା ବର୍ତ୍ତମାନ ଖାଲି ମନେ ପଡ଼ୁଛି ନୂଆ ଡିଉଟି, ନୂଆ ଡିଉଟି ବେଳେ ଭଲ ପ୍ରଥମେ ପ୍ରଥମ। ଇଏ ଯେତେବେଳେ ଗୋଟେ ରେସ୍ପନ୍ସିବୁଲ ଆସିଗଲା ଆଉ କୃଷ୍ଣ ପ୍ରାପ୍ତିର ଲାଳସା, ଏଇ ସେକେଣ୍ଡ ଷ୍ଟେପ୍ରେ ତା ଗୋଟେ ଆଗେ ସମ୍ବନ୍ଧଟା ହେବନି, ଥାର୍ଡ ଷ୍ଟେପ୍ରେ ରେସ୍ପନ୍ସିବୁଲ ନେଇକି ତୁମକୁ ପୁରା ଗୋଟେ ଦାୟିତ୍ୱ ନେଇକି ପୁରା କୃଷ୍ଣ ସୁଖ ସେ ଷ୍ଟେଜକୁ ଗଲେ ଆମେ କିଛି ସ୍ପିରିଚୁଆଲ ଜିନିଷ କିଛି ରିଫିଲ୍ ହୁଏ। ଯେଉଁ ଏ ଯେଉଁ ସେକେଣ୍ଡ ଷ୍ଟେଜ୍ ଯେମିତି ବିବାହ ହେଇଗଲା, ତାର ବିବାହ ପ୍ରସ୍ତାବ ହେଇଗଲା, ତାର ବିବାହ ଜିନିଷ ହେଲା, ଜିନିଷଟା ଯେମିତି କ'ଣ ତାର ହେଉଛି, ତାର ସବୁ ଉତ୍ଫୁଲ୍ଲତା ଆସୁଛି। ଦେଖ ନା ଝିଅର ତଳେ ବିବାହ ସବୁ ଠିକ୍ ହେଇଯାଏ, ମୋର ମନ ଅଛି ସେଟା ହୁଏ ଆମ ଆଡ଼େ, ଯାହା ଝିଅର ବାହାଘର ଠିକ୍ ହେଇଗଲେ ତାକୁ ସବୁ ଡାକିବେ, ବନ୍ଧୁବାନ୍ଧବ ସବୁ ଡାକିବେ, ଆସ ଆସ ଖାଏ, ଝିଅଟା ବିଧା ହେଇକି ପଳେଇବ ତାକୁ ଡାକିକି ଖାଇବା ହଉଥିବେ, ସେତେବେଳେ ସେ କ'ଣ ଥାଏ, ତା ମନ ଖୁସି ମୋର ବିବାହ ଠିକ୍ ହେଇଗଲା, ମୋର ବିବାହ ଠିକ୍ ହେଇଗଲା, ତା ମନଟା ଖୁସି ହେଉଛି। କାରଣ ପତି ଗୋଟେ ପାଇଗଲା ନା, ପ୍ରତିଭା ବିବାହ ହେବ ତା ମନ ଖୁସି ହେବ, ସମ୍ବନ୍ଧଟା ହେଇଗଲା ନା, ସମ୍ବନ୍ଧ କି ଶୁଣିଦେଇକି ଏଷ୍ଟାବ୍ଲିସ୍ ଗୋଟେ ହେଇଗଲା, ଶୁଣିଦେଇ ତାକୁ ଖୁସି ଲାଗିଲେ ଆର ଫିକ୍ସ ହେଇଗଲା। ସେଭଳିଆ ଗୁରୁକୃଷ୍ଣ ତୁମ ରିଲେସନ୍ଟା ତ ଫିକ୍ସ ହେଇପାରୁନି, ଦୁଃଖୀ ହବ କ'ଣ, ପତି ନାହିଁ ନା, ପତି ରହିଗଲା ମାନେ ଝିଅଟା କାହିଁକି ଖୁସି ହେଇଯାଏ, ପତି ରହିଗଲେ ମୋ ଜୀବନରେ ଏବେ ଆଉ କିଛି ଡର, ଯାହା ହବ ସେ ଦେବେ, ମାର୍କେଟିଂ ସେ କରିକି ଆଣିବେ, ମୋତେ ମେଡ଼ିକାଲ ହେଲେ ଅସୁବିଧା କରେ, ଶାଢ଼ୀ ଆଣିକି ସେ ଦେବ, ଶଙ୍ଖା ଆଣିକି ସେ ଦେବ, ମୁଁ ଚଳିବି କେମିତି, ତାକୁ ଗୋଟେ ସପୋର୍ଟ ମିଳିଗଲା, ହେଲେ ତା ଖୁସି ହେଇଯିବ ଆଉ। ଆମ ମନଟା ସୁଖ କାହିଁକି ହଉନି, ଭକ୍ତିର ଆନନ୍ଦଟା କାହିଁକି ଆସୁନି, ତାଙ୍କର ପ୍ରେଜେନ୍ସଟା, ଗୁରୁକୃଷ୍ଣଙ୍କର ପ୍ରେଜେନ୍ସ ତା ଉପଲବ୍ଧି ଆମେ କୃଷ୍ଣଙ୍କୁ ତ ପାଇବନି, ଆଗେ ଗୁରୁଙ୍କ ସହିତ ସମ୍ବନ୍ଧଟା ହେଇପାରୁନି, ତାହେଲେ ତୁମର ଗୁରୁ ସମ୍ବନ୍ଧଟା ହେଇପାରୁନାହିଁ, କ'ଣ କରିବ ତୁମକୁ, ପତିଟା ନାହିଁ, ପତି ନଥିଲେ ଝିଅଟା ଯେମିତି ସବୁବେଳେ ମନକୁ ଶୁଖେଇ ବସିବ, ଚିନ୍ତା କରିବ କ'ଣ ହବ ଭବିଷ୍ୟତ, କିଏ ପଚାରିବ, ସେ ଭାଇମାନେ ବାହା ହେଇଗଲେ ଭାଉଜମାନେ ଆଇଲେ କ'ଣ କରିବେ, ସେଭଳିଆ ଆମର ସେଭଳିଆ ଚିନ୍ତା, ବୁଢ଼ା ହେଇଗଲେ କ'ଣ କରିବି, ଇନ୍ଦ୍ରମାନେ କ'ଣ ହବ, ଇଏ କ'ଣ ହବ, ସିଏ କ'ଣ ହବ, ତାର ଯେତେବେଳେ ପତିଟା ପାଇଗଲା ସିଏ ଯେମିତି ଗୋଟେ କେୟାରଲେସ୍ ହେଇଗଲା, କିଛି ମୋର କାମ ନାହିଁ, ଚିନ୍ତା କ'ଣ ମୋ ପତି ଅଛି, ଏ ସମ୍ବନ୍ଧଟା ବଡ଼ ଜିନିଷ, ଏ କୃଷ୍ଣଙ୍କ ସହିତ ସମ୍ବନ୍ଧ ଯୋଉ, ଏ ଗୁରୁଙ୍କ ସହିତ ଯୋଉ ସମ୍ବନ୍ଧ, ଏଇଟା ତ ବଡ଼ ଜିନିଷ ଆଉ, ଏଇଟା ତ ଏଇ ସେକେଣ୍ଡ ଷ୍ଟେଜ୍ଟା ବଡ଼ ଜିନିଷ ଆଉ। ସେଇଟା ତୁମର ଜୀବନରେ ଆନନ୍ଦଟା କ'ଣ ଆଉ ସ୍ପିରିଚୁଆଲ ଜିନିଷଟା କ'ଣ, ସେଇଟା ତୁମର ଆସିବ, ଏ ମମତ୍ଵ ଭାବନାଟା ଆସିବ, ଯେ ଗୁରୁକୃଷ୍ଣଙ୍କୁ ନିଜେ ନ କରିପାରିଲା ଆଉ ତ କିଛି ଡେଭଲପ୍ ହେଇପାରିଲାନି, ନା ସେ କାହିଁ କହିଲେ ସେ ଗୁରୁଚରଣ ରତି ଏଇସବୁ ଉତ୍ତମ ଗତି, ଯେ ପ୍ରସାଦ ପୁରେ ସର୍ବ ଆଶା, ସବୁ ଆଶା ତୁମର ପୂରଣ ହବ, ସେ ଲେଖିଦେଲେ କିଏ, ଶ୍ରୀ ଗୁରୁ ଚରଣ ରତି ଏଇସବୁ ଉତ୍ତମ ଗତି, ସମସ୍ତ ଶୁଦ୍ଧ ଭକ୍ତଙ୍କ ଚରଣରେ, ଯାହାର ଗୁରୁଚରଣ ଜଣେ ଜଣେ ପ୍ରକୃତ ଶୁଦ୍ଧ ଭକ୍ତଙ୍କୁ ହିଁ ଜାଣିଛି, ସମସ୍ତ ଶୁଦ୍ଧ ଭକ୍ତଙ୍କୁ, କାରଣ ସେଇଟା ଭଗବାନ ଶକ୍ତିଟା ନା, ଯେଉଁ ଶୁଦ୍ଧ ଭକ୍ତଙ୍କର ଶକ୍ତିଟା କାହାର ଶକ୍ତି, ପ୍ରଭୁଙ୍କର ଶକ୍ତି ନା, ସମସ୍ତ ଶୁଦ୍ଧ ଭକ୍ତଙ୍କୁ ଜାଣିପାରିବ, ସେ କାହା କତିରେ ଅପରାଧ କରିବେ, ସମସ୍ତ ଶୁଦ୍ଧ ଭକ୍ତଙ୍କୁ ସେ ପ୍ରାର୍ଥନା କରିବ, କାରଣ ସେଟା ସେଇ ପ୍ରଭୁଙ୍କର ଶକ୍ତିଟା, ସେଇଟାକୁ ଯଦି ଜାଣିପାରିଲା ଯେଉଁ ଜୀବ ଜାଣିପାରିଲା, ତାର ରତି ଆସିଗଲା, ଉତ୍ତମ ଗତି ସେ ପ୍ରାପ୍ତ ହେଇଗଲା, ସବୁ ସବୁ ଆସ ତାର ପ୍ରଣତା, ସେତିକି ନ ହେଇପାରିଲା ତ ଗଲା ଆମର ହବ, ପତି ନ ପାଇଲେ ଝିଅଟା ଯେମିତିକା ସେ ସେ ତାର ପତି ପାଇଗଲା ପରେ ତାର ଗମ୍ଭୀରତାଟା ବଢ଼ିଯିବ, ଦାୟିତ୍ୱ ରହିଗଲା, ଘର ଘର ଦାୟିତ୍ୱ ଭଲ ମନ୍ଦ, ସେଭଳିଆ ଏସବୁ ଷ୍ଟେଜ୍ ନା ଲାଇଫ୍ର, ସବୁ ଡିଫରେଣ୍ଟ ଷ୍ଟେଜ୍, ଯଦି ଗୋଟେ ଲୋକର ଭକ୍ତିରେ ସବୁ ସବୁ ଡିଫରେଣ୍ଟ ଷ୍ଟେଜ୍, ଆମର ଆମେ କେଉଁ ଗ୍ରେଡ୍ ରହିବା ପାଇଁ ଚାହୁଁଛେ, ସବୁବେଳେ ପ୍ରଥମେ ମୋର କିଛି ରେସ୍ପନ୍ସିବିଲିଟି ଦରକାର ନା, ଖାଇବି ମୋର ଆରାମସେ, ଆରେ ତୁମେ କେମିତି ଚିନ୍ତା କେମିତି ସେ ତୁମେ ସୁଖ ରହିବା ପାଇଁ କେମିତି କେମିତି ଚିନ୍ତା କରୁଛ, କେମିତି ଯେଉଁ ଯେଉଁ ବଳଦଟା ହଳ କରିବନି ତମେ ମାଲିକ ଖାଇବ ଦେବ କି, ବଳଦ କ'ଣ କହୁଛି ମୁଁ ହଳ କରିବିନି, ଆଏ ଦେଖୁନ ଆଉ ଏ ନୃସିଂହ କ'ଣ କରୁଛି, ସେ କ'ଣ କହୁଛି, ମୋର ଏ ମୋ ଜୀବନଟା ଏହା ବଢ଼ିଆ ଆଉ, ମୁଁ କ'ଣ ଖାଲି ବନ୍ଧା ହେବେ ମୋତେ ଖାଇବାକୁ ଦେଲେ ସେ ହଳ କରିନି ବେଳୁ ତାର ତାର ଭାରି ଖୁସିରେ ରହିଛି କିରେ ତୋ ତ ହଳ ତୁ ହଳ ନ ତୋତେ ଖାଇବୁ ଦିଆ ତୁ କୁଣ୍ଡା ଖାଇବୁ ତୋ ଆଗରେ ସେ ଚୋକଡ଼ ଖାଇବୁ ତୁ କିଛି କରୁନୁ ଆଉ ତୁ ଖାଇଲା ମାନେ ଚୋକଡ଼ ତୋ ଦେହଟା ଖରାପ ହବ ତୁ ସେ ଝାଡ଼ା ଝାଡ଼ ପଡ଼େଇକି ତୋ ଶକ୍ତିଟା ୟୁଜ୍ କରୁନୁ ନା ତୋତେ ଖାଇବାକୁ ଭଲ କିଛି ଜିନିଷ ମିଳିବ ତୁମେ ଯଦି ଗୁରୁକୃଷ୍ଣ ମାନେ ସେବା ନ କରୁ ତୁମେ ଆଶା କେମିତି କରୁଛ ତୁମକୁ ସୁଖ ମିଳିବ ବୋଲି ଭଲ ଜିନିଷ ବୋଲି ଆଶା କେମିତି କରୁଛ ଏଇଟା ଗୋଟେ ବୋକାମି ଆଉ ଭକ୍ତ ଜୀବନର ବୋକାମି ଏଇଟା ମୁଁ ସୁଖ ରହିବା ପାଇଁ ଚାହୁଁଛି କିନ୍ତୁ ସେବା କରିବିନି ତାଙ୍କ ପ୍ରତିବିଧାନ ଚିନ୍ତା କରିବିନି ଏଇଟା ହେଇପାରିବ ଏଇଟା କେବେ କାହାକୁ ମିଳିବନି ତୁମେ ଯେତେ ଚତୁର ହୁଅ ତୁମେ ଯେତେ ଧାମବାସ କର ତୁମେ ଯେତେ ଚତୁର ହେଇକି ଯେତେ ଟଙ୍କା ପଇସା ଭଲ ମନ୍ଦ ରଖିଥାଅ ସେଗୁଡ଼ିକ ତୁମ ଜୀବନର ଅନର୍ଥର କାରଣ ହବ ସେଗୁଡ଼ିକ ଜୀବନର ଅନର୍ଥର ଯେଉଁମାନେ ଭଜନ କରିଛନ୍ତି ସେମାନଙ୍କ ପାଇଁ ଯେଉଁମାନେ ଭଜନ କରିଛନ୍ତି ସେମାନେ ତାକୁ ଡରିକି ସବୁ ଛାଡ଼ ଦେଇଛନ୍ତି ନାନା ସମ୍ପତ୍ତି ସବୁ ଛାଡ଼ ଦେଇକି ସେ ଆସିକି ସେ କୃଷ୍ଣଙ୍କୁ ଡାକିଛନ୍ତି ହରିଗୁରୁ ବୈଷ୍ଣବ ଉଚ୍ଚାରଣରେ ସେ ଦେଖୁନା ସେ କେତେ ସୁନ୍ଦର ଶବ୍ଦ ଲାଗିଲେ ସେ ଶବ୍ଦ ଆଉ ସବୁ ମିଳୁଛି ନା ତାପରେ ଆଲୋଚନା କରୁଛି ସେ ଭଜନ ତ ବୁଡ଼ିଗଲାଣି ଆଉ ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ତାପରେ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମଜା ୟାମନ ଦେଖୁନା ସେ କେମିତି ଲେଖିଲେ ସୁପଦ ତୁମେ ହରି ଭଜନ କର ଆନନ୍ଦେ ବୃନ୍ଦାବନ ତା ପୂର୍ବପଦ କ'ଣ ତା ପୂର୍ବପଦ କ'ଣ ବାହାର କର ହରିହରାୟ ନାମ କୃଷ୍ଣ ଅଛି ନା ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ସୀତା ହରି ଗୁରୁ ବୈଷ୍ଣବ ଭାଗବତ ଦେଖୁନା କେମିତି ତାଦର ଚରଣ ସେବି ଭକ୍ତ ସନେବାସ ଜନମେ ଜନମେ ମୋର ଏଇ ଅଭିଳାଷ ଏଛଏ ଗୋସାଇଁ ଯାବେ ବ୍ରଜେ କୈନେବାସ ରାଧାକୃଷ୍ଣ ନିତ୍ୟ ଲୀଳା କରିଲ ପ୍ରକାଶ ତାପରେ କହିଲେ ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ଶ୍ରୀଗୁରୁ ଦେଖ ଦୁଇଟା ରଖିଦେଲେ ଶ୍ରୀଗୁରୁ ଆଉ ବୈଷ୍ଣବ ନିଜ ଶ୍ରୀଗୁରୁ ଆଉ ବୈଷ୍ଣବ ଯେତେ ଶୁଦ୍ଧ ବୈଷ୍ଣବ ରହିଲେ ସମସ୍ତଙ୍କ ପ୍ରାର୍ଥନା ସମସ୍ତଙ୍କର ଏଥିରେ କୌଣସି ମୋ ଗୁରୁଦେବ ନାଇଁ ନାଇଁ ଯେତେବେଳେ ଶ୍ରୀ ଗୁରୁଙ୍କୁ କୁହାଯାଉଛି ଯେଉଁ ଗୁରୁଦେବଙ୍କ ନିକଟରୁ ଆମେ ଶିକ୍ଷା କରୁଛୁ ଯେଉଁ ଶୁଦ୍ଧ ସମସ୍ତଙ୍କୁ ସ୍ମରଣ କରିବା କାହିଁକି ଇଏ ବହୁତ ବଡ଼ ମୁଁ କହୁଥିଲି ନା ହେପି ଟ୍ରାନ୍ସଫର୍ମର ତୁମର କୃଷ୍ଣଙ୍କ ପାଖରୁ ସେଇଟା କନ୍ଭର୍ଟ ହବ ନା ତୁମେ ପାରିବନି ତୁମେ ଏତେ ଶକ୍ତିମାନ ସବୁ ବୈଷ୍ଣବ ପାଖରୁ ଗୁରୁ ବୈଷ୍ଣବ ସବୁବେଳେ କୁହାଯାଉଛି ସବୁବେଳେ ଦେଖ ଶ୍ରୀ ଗୁରୁ ବୈଷ୍ଣବ ଆଶ୍ଚ ଶ୍ରୀ ଗୁରୁ ବୈଷ୍ଣବ ପାଦେ କାହିଁ ରଖାଯାଉଛି ଏଟା ସବୁ ଅଭିମାନ ଜୀବର ଅଭିମାନ ମୁଁ କେବଳ ମୋର ଗୁରୁଦେବଙ୍କୁ ମୁଁ ପୂଜା କରିବି ଅଲଗା ବୈଷ୍ଣବ ବା ଉପାସନା କରି ପ୍ରାର୍ଥନା କରି ଅଲଗା କାହାକୁ କରିବିନି ନା ଏଇଟା ଏ ଠିକ୍ ନୁହେଁ ଏ ତତ୍ତ୍ୱ ନୁହେଁ ତୁମେ ତୁମର ଗୁରୁଦେବଙ୍କୁ ଜାଣିପାରିବ ଶୁଦ୍ଧ ଭକ୍ତ ବୋଲି ଆଉ ଯିଏ ଶୁଦ୍ଧ ଭକ୍ତ ଥିବେ ତାଙ୍କୁ ଜାଣିପାରିବ ଶୁଦ୍ଧ ଭକ୍ତ ତୁମେ ଯଦି ଜଣେ ଶୁଦ୍ଧ ଭକ୍ତ ହେଲେ ଭଗବାନଙ୍କ ଶକ୍ତି ନା ଯେ ତୁମେ ଶୁଦ୍ଧ ଭକ୍ତ ଜାଣିପାରିଲ ତାହେଲେ ତୁମେ ଇଣ୍ଡିଆର ସୂର୍ଯ୍ୟକୁ ଚିହ୍ନିପାରୁଛ ବିଦେଶ ଗଲେ ସୂର୍ଯ୍ୟକୁ ଚିହ୍ନିପାରିବନି ଯେ ଇଣ୍ଡିଆରେ ସୁଯୋଗ ଚିହ୍ନିଛି ସେ ବିଦେଶରେ ସୁଯୋଗ ଚିହ୍ନିପାରିବ ବେଙ୍ଗଲୁରୁ ଗଲେ ସୂର୍ଯ୍ୟ ଚିହ୍ନିପାରିବ ସବୁଆଡ଼େ ସେ ଜାଣିଛି ସୂର୍ଯ୍ୟ ଆକାଶରେ ରୁହନ୍ତି ତାଙ୍କ ଲାଇଟ୍ ଏୟା ବୈଷ୍ଣବ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମୋତେ ବୈଷ୍ଣବ ମାନେ ଏଠି ଯେଉଁମାନେ ସେ ଶୁଦ୍ଧ ଭକ୍ତ ରହିଲେ ସମସ୍ତ ବୈଷ୍ଣବ ଆନନ୍ଦେ ବୋଲ ହରି ଭଜ ବୃନ୍ଦାବନ ଶ୍ରୀଗୁରୁ ବୈଷ୍ଣବ ପାଦେ ମଜା ୟା ଶ୍ରୀଗୁରୁ ଆଉ ବୈଷ୍ଣବଙ୍କ ପାଦ ପଦ୍ମରେ କ'ଣ କରିବା ମଜା ୟା ମନ ଏଇଟା ହେଉଛି ଭଜନ ରାଧାକୃଷ୍ଣ ଭଜନ ତୁମେ କ'ଣ କରିବ କିଛି କରିପାରିବ ଭଜନ ଯିବ କ'ଣ କରିବା ଚେଷ୍ଟା କରୁ ସେ ଶ୍ରୀଗୁରୁ ବୈଷ୍ଣବ ପାଦ ପଦ୍ମରେ ରତି ବିନା ନିଜର ଲକ୍ଷ ଲକ୍ଷ ତଥାକଥିତ ହରିନାମ କଳ ଆକ୍ଷରିକ ସେ ଆଉ ତୁମକୁ କିଛି ମାନେ ଏତେ ମାଳା ଜପ କଲ କିନ୍ତୁ କିଛି ରସ ଆସୁନି ମହାମନ୍ତ୍ର ଉପରେ ଅପ୍ରାକୃତ ବୁଦ୍ଧି ଆସିବନି କାରଣ ମନ୍ତ୍ର ବା ପରମ୍ପରା କ୍ରମେ ଆଚାର୍ଯ୍ୟମାନଙ୍କ କ୍ରମେ ମହାମନ୍ତ୍ର ଆସିଲା ନା କେମିତି ଆସିଲା ଆଉ ତୁମେ ତାଙ୍କ ପାଖରେ ଚରଣ ମଜେଇ ପାରୁନ ଆଉ ତୁମେ କ'ଣ ମନ୍ତ୍ର ଶକ୍ତି କ'ଣ ତୁମ ପାଖକୁ ଆସିବ ମନ୍ତ୍ର ଶକ୍ତି ପ୍ରାପ୍ତ ହେବା ଆଗେ ଗୁରୁ ଶକ୍ତି ଦରକାର ମନ୍ତ୍ର ଦେଲେ କିଏ ଗୁରୁ ଆଉ ଗୁରୁଦେବ କ'ଣ ପୁରା ମନ୍ତ୍ରକୁ ଧରିକି ଆସିଛନ୍ତି କି ପରମ ଗୁରୁ ପରାତ୍ପର ଗୁରୁ ଗୁରୁ ପରମ୍ପରା ଆସନ ହେଲେ ବୈଷ୍ଣବ ଲଗେଇଲେ ଆମ ବନ୍ଦନା ଦେଖୁନା ଆମେ ତ ପ୍ରଥମେ ପ୍ରାର୍ଥନା କରୁଛୁ ପ୍ରଥମେ ଆରମ୍ଭ କରୁଛି ସବୁ ଶ୍ରୀ ଶ୍ରୀ ଗୁରୁ ବୈଷ୍ଣବ ଆଶ୍ଚ ଶ୍ରୀ ରୂପମ ସାଗ୍ର ଜାତମ ସ୍ୱଗଣ ରଘୁନାଥ ନିତ୍ୟ ତୁମ ସଦ୍ୱୈତମ ସମସ୍ତଙ୍କ ପ୍ରଥମ ପ୍ରୋସେସ୍ ବହୁତ ସୂକ୍ଷ୍ମ ଜିନିଷ ଗୋଟେ ପଏଣ୍ଟ ଯଦି ପକାଉଥିଲ ନା ପ୍ରଥମେ ଗୋଟେ ପଏଣ୍ଟ ମିସ୍ କରିଗଲେ ଗଲା ପଡ଼ିଗଲେ ଆମେ ସେ ସବୁବେଳେ ସୁଧ ଭକ୍ତମାନଙ୍କ ପ୍ରାର୍ଥନା ପ୍ରଭୁପାଦ ଜୀ ମହାରାଜଙ୍କ ଚରଣ କଲେ ସବୁବେଳେ ପ୍ରାର୍ଥନା ସୁଧ ବୈଷ୍ଣବ ଯେଉଁମାନେ ଭଗବାନଙ୍କୁ ପାଇଯାଇଛନ୍ତି ତୁମେ ଯେତେ ଶୁଦ୍ଧ, ତୁମେ ଶୁଦ୍ଧ ବୋଲି ଜାଣିବ କେମିତି? ଜଣେ ବର୍ତ୍ତମାନ ଭଗବାନ କଥା କହୁଛି, ବହୁତ କିଛି କରୁଛି, ଠିକ୍ ଅଛି, ତୋର ପରୀକ୍ଷା ହେଇନି, ତାହେଲେ ପରୀକ୍ଷା ତୁମର ହେଇନି, ତୁମେ ଫାର୍ଷ୍ଟ କ୍ଲାସ୍ ଷ୍ଟୁଡେଣ୍ଟ କି ସେକେଣ୍ଡ କ୍ଲାସ୍ ଷ୍ଟୁଡେଣ୍ଟ କି ଥାର୍ଡ କ୍ଲାସ୍ ଷ୍ଟୁଡେଣ୍ଟ ତୁମେ କହିପାରିବନି, ପରୀକ୍ଷା ହିଁ ଜଣାପଡ଼ି। ଅନ୍ତେ ନାରାୟଣ ସ୍ମୃତି, ଯେଉଁମାନେ ପରୀକ୍ଷା ପାସ୍ କରିକି ଯାଇଛନ୍ତି, ସାର୍ଟିଫିକେଟ୍ ତାଙ୍କୁ ମିଳିଯାଇଛି, ତାଙ୍କୁ ଆମେ ବିଶ୍ୱାସ କରିଦେବା। ଯେତେ ଯେତେ ଆଚାର୍ଯ୍ୟମାନେ ସେମାନେ କ'ଣ ଭଗବାନ ପାସ୍ କରି ଯାଇଛି, ସେମାନେ ସେଠିକାର ଲୋକ, ସେ ଏ ଜଗତରେ ଆମକୁ ଦେଖି ଦେଇଛି, ଦେଖ ମୋ ପାଖରେ ସାର୍ଟିଫିକେଟ୍ ଅଛି। ଆମେ ଯେତେ ଭଟର 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 ଯେତେ ବାଟ ପ୍ରବଚନ ଯାହା କରୁଥୁ, ପରୀକ୍ଷା ହେଇନି, ଦେଖୁନା କି ସବୁ ଫାର୍ଷ୍ଟ କ୍ଲାସ୍ ଷ୍ଟୁଡେଣ୍ଟ ଗୁଡ଼ା ସବୁ, ଆମେ ସବୁ ପଢ଼ୁଥିଲୁ, ମୋର ମନେ ଅଛି ନା, ସେଇ ଜିନିଷ ତୁମେ ଜାଣିଥିବ, ସବୁ କରୁଥିବ ପରୀକ୍ଷା ସମୟରେ, ମନେ ପଡ଼ିବନି, ମାଷ୍ଟର ବାଟ ଧରିକି କିରେ ତୋତେ ଏଇଟା ପଢ଼େଇଥିଲି, ତୁ ଏଇଟା ଏଇଠି ଖାତାରେ ଲେଖି, ତୋ ଖାତା କାଢ଼ିଲୁ, ଖାତାରେ ସବୁ ସାର ଏ ଯେଉଁ କ'ଣ ଗୋଟେ ଧଳା କାଗଜରେ ସବୁ ଥିବ, ମୋର ମନେ ଅଛି, ବଟ୍ ଲମ୍ବା କାଗଜ ଖାତା ଥାଏ, ଧଳା କାଗଜରେ ସବୁ ପାଠ ପଢ଼େଇ ଥିବ, ସେଥିରେ ସବୁ କୋଶ୍ଚିନ୍ ଆନ୍ସର ସାର ସବୁ ଯେମିତି ଦସ୍ତଖତ ମାରିଥିବେ, ହଁ ଠିକ୍ କରିଛୁ, ଏଇଟା ପଢ଼ାନ୍ତିନି, ଚାରିଟାବେଳେ ସବୁ ପଢ଼େଇବେ, ତା ପରୀକ୍ଷା ନେବେ, ଷାଣମାସିକ ପରୀକ୍ଷା, ତ୍ରୈମାସିକ ପରୀକ୍ଷା, ତୁମେ ସେଇ କୋଶ୍ଚିନ୍ ଆନ୍ସର ଦେଇଥିବ, କିନ୍ତୁ ବାର୍ଷିକ ପରୀକ୍ଷାରେ ଗଲା ଫେଲ ହେଇଗଲା। ପରୀକ୍ଷା ତାହେଲେ ହେଇନି, ତୁମେ କିଛି କହିହବନି, ପରୀକ୍ଷା ହେଇନି, ଆମେ କ'ଣ ଆମେ ଶୁଦ୍ଧ ବୋଲି ନିଜକୁ କହିବା, କିଛି କହିପାରିବନି। ପରୀକ୍ଷା ଫେସ୍ କର, ଏକ୍ଜାମିନେସନ୍ ଫେସ୍ଟା କର, ସାର୍ଟିଫିକେଟ୍ଟା ପାଅ, ତାପରେ ତୁମେ ନିଜେ କହିବ। ଆସି ତ ପାଇଯାଇଛନ୍ତି ସାର୍ଟିଫିକେଟ୍, ଆଉ ତାଙ୍କର କ'ଣ କହିବ, ସାର୍ଟିଫିକେଟ୍ ପାଇ କୃଷ୍ଣ ପାଖରେ ଚାକିରି ପାଇଛି, ଆମର କିଛି ନାହିଁ, ଆମେ ଖାଲି ବକିଲେ କ'ଣ ହବ, କିଛି ନାହିଁ, ସାର୍ଟିଫିକେଟ୍ ତୁମେ ଆଗେ ପାଅ, ଆଗେ ଏଇ ମରଣ ସମୟରେ ହରି ବୋଲି କୁହ, କୃଷ୍ଣଙ୍କୁ ଚିନ୍ତା କରି ସର ଛାଡ଼, ତୁମେ କ'ଣ କରିଛ କ'ଣ ନାହିଁ ସେଟା କିଛି ନାହିଁ, ଅନ୍ତେ ନାରାୟଣ ସ୍ମୃତି, ଏତିକି ନ କରିପାରିଲେ ଆଉ ସମାଜ କେତେବେଳେ ହେଲେ ତୁମକୁ ଏତେ ବଡ଼ ପଦବୀ ଦେବନି, ଏ ଆଚାର୍ଯ୍ୟ ବା ଶୁଦ୍ଧ ଭକ୍ତର ଯେଉଁ ପଦବୀ ଏଇଟା ମିଳିବନି। ସେ ପରୀକ୍ଷା ସବୁ ପାସ୍ କରିକି ଯାଇଛନ୍ତି, ସାର୍ଟିଫିକେଟ୍ ଆମକୁ ଦେଖି ଦେଇକି ଯାଇଛନ୍ତି, ସେ ପଦଟା ଲେଖିଲେ ନା, ଏଇ ପଦଟା ତୁମେ ତ ଘୁରିବ, ଆଉ ଏଇ ପଦଟା ଯଦି ମିସ୍ କଲ ଘୁରିଲା ଆଉ କ'ଣ, ଆନନ୍ଦ ବୋଲ ହରି ଭଜ ବୃନ୍ଦାବନ, ଶ୍ରୀ ଗୁରୁ ମୁଁ ବୃନ୍ଦାବନରେ ରହିବି, ଭଗବାନଙ୍କୁ ଜପ କରିବି, କିନ୍ତୁ ଏଇ ଗୋଟିଏ ପଦ ହେଇପାରୁନି, ଶ୍ରୀ ଗୁରୁ ବୈଷ୍ଣବ ପାଦେ ମୋ ଯାଇ ଆମାନ, ମନଟା ଗୁରୁ ପାଦରେ, ବୈଷ୍ଣବମାନଙ୍କ ପାଦରେ, ଶୁଦ୍ଧ ଭକ୍ତଙ୍କ ପାଦ ପଦ୍ମରେ ସବୁବେଳେ ଲାଗିକି ରହୁ। ଭକ୍ତିମୟ ଠାକୁର ଏହା କହିଛନ୍ତି, ଗୁରୁଦେବ ଏହା କହିଛନ୍ତି, ପ୍ରଭୁପାଦ ଏହା କହିଛନ୍ତି, ସେହି ସତ୍ୟ। ମୁଁ ତ ଅଯୋଗ୍ୟ ବ୍ୟକ୍ତି, ମୋ ଦ୍ୱାରା ତ କିଛି ହେଇପାରୁନି, ମୋର ଶହ ଶହ ଦୁର୍ବଳତା ରହିଛି, ସେ ହିଁ ଯାହା କହିଛନ୍ତି ସତ୍ୟ, ତାଙ୍କର ପଥ ହିଁ ହେଉଛି ଭଜନର ପଥ। ଏଇଟା ଆଗେ ସ୍ୱୀକାର କର, ଗୋଟେ ଜୀବ ତାକୁ ସ୍ୱୀକାର ବି କରିପାର, ତାକୁ ଅନ୍ତର ଭିତରେ ତାକୁ ସର୍ବସ୍ୱ ବୋଲି ନେଇପାର, ସିଓ ଆଉ ବୁଝିବ କ'ଣ ଆକୁ ସବୁ ଭଜନ, କିଛି ବୁଝିପାରିବ ଭଜନ ରହସ୍ୟଟା, ଏଥିପାଇଁ ଭଜନର ଯେଉଁ ରହସ୍ୟଟା ସବୁଦିନ ପାଇଁ ତା ପାଇଁ ଅଜ୍ଞାତ ହେଇକି ରହିଯାଉଛି, ରିବିଲ୍ ଜିନିଷ ହେଉନି, ସେ ତ ଗୁରୁ ବୈଷ୍ଣବ ପାଦ ପଦ୍ମରେ ମଜିପାରୁନି। ତାପରେ କ'ଣ ଲେଖିଲେ, ଶ୍ରୀ ଗୁରୁ ବୈଷ୍ଣବ ପାଦ ପଦ୍ମ କରି ଆସ ନାମ ସଂକୀର୍ତ୍ତନ କରେ ନରୋତ୍ତମ ଦାସ, ମୋର ଆଶା ହେଉଛି କେବଳ ସେ ଗୁରୁ ବୈଷ୍ଣବଙ୍କ ପାଦ ପଦ୍ମ, କାରଣ ସେ ଯେଉଁ ଭଗବତ ଶକ୍ତି କୃପା ଶକ୍ତିଟାକୁ ସେ କାହା ଦ୍ୱାରା ଜାଣିଲେ, କାହା ଦ୍ୱାରା ପ୍ରାପ୍ତ ହେଲେ, କାହା ଦ୍ୱାରା, ଗୁରୁଙ୍କ ଗୁରୁ ପାଦ ପଦ୍ମରୁ ପ୍ରାପ୍ତ ହେଇଛ ନା, ସେଇଟା ତାଙ୍କର ଅନୁଭବ, ଏହାର ତ ପ୍ରଥମ ଜିନିଷ ଆଉ ସେଇଟା ତ ନହିପାରିଲେ ଆମର ଭଜନ ସାଧନ ଯାହା ସବୁ କରିବା, ଭକ୍ତିମୟ ଠାକୁର ଭକ୍ତିଶେଷ ଠାକୁର ସେ କଥା କହିଲେ, ହରିଗୁରୁ ବୈଷ୍ଣବଙ୍କର ସେବାକୁ ଆମେ ତ୍ୟାଗ କରିବା ମାନେ ବିଭିନ୍ନ ଅନର୍ଥ ଦ୍ୱାରା ସବୁ ଘେରି ହେଇକି ଚାରିଆଡ଼େ ବାତିଲ ଯେମିତି ଘେରିଯାଏ, ଘେରିଯିବ ତୁମକୁ ଘେରିଯିବ, ଆଉ ଏସବୁ ଅବସ୍ଥା, ଏ ଦୁର୍ବଳତା ପ୍ରଥମ ଆମେ ଶୁଣୁଥିଲେ ନା, ଦୁର୍ବଳତା ଆମ ଅନ୍ତର ଭିତରେ କ'ଣ ଦୁର୍ବଳତା ରହିଛି ଭଗବାନଙ୍କୁ ଜଣା, ସବୁଠୁ ବଡ଼ ଖତରନାକ ଦୁର୍ବଳତା ହେଉଛି ଏଇଟା, ଗୁରୁ ବୈଷ୍ଣବଙ୍କ ପାଦ ପଦ୍ମରେ ବା ଗୁରୁ ବୈଷ୍ଣବଙ୍କୁ ଆମେ ମର୍ତ୍ତ୍ୟ ବୁଦ୍ଧି କରିବା, ଏତ ହେଲା ସେ ମୋ ଭଳି ଜଣେ ବ୍ୟକ୍ତି, ଦୁଇଟା କଥା କହିଲେ ନା ଆଉ ସେଠି, ଆଉ ଆଚାର୍ଯ୍ୟ ମାଁ ବିଜାନିଆ ଆଚାର୍ଯ୍ୟ ମୋତେ ଆଚାର୍ଯ୍ୟ ବୋଲି ଜାଣିବ ନା ଅବମାନ୍ୟ କହାରଛି, ଅବମାନନା କେବେ ବି କରିବା ନା, ଅସୂୟତେ ଆଉ ଅସୂୟା କରିବା, ଅସୂୟା ମାନେ କ'ଣ, ଅସୂୟା ମାନେ ଗୁଣରୁ ଦୋଷ ଦେଖିବା, ହେଲେ ଗୁଣ ତୁମ ଘରେ କ'ଣ ଲାଗିବ, ଦୋଷ, ହେ ଏମିତି କାହିଁ କରୁଛନ୍ତି, ସେ ସେମିତି କାହିଁ କରୁଛନ୍ତି, ଏଇଟା ଠିକ୍ ଏଇଟା ଭୁଲ, ଆମେ ଠିକ୍ ଭୁଲଟା ଆମ ଚେତନା ସ୍ତରରେ ଦେଖୁଛେ। ଠିକ୍ ଭୁଲଟା କ'ଣ ଆମେ ଜାଣିପାରିବେ? ଯେଉଁମାନେ କୃଷ୍ଣ ଚେତନା, ଯେମିତି ଆମର ଜଗନ୍ନାଥ ନା କ'ଣ ତାଙ୍କ ନା ମୁନ୍ସିଦାସ ବାବାଜୀ ମହାରାଜ ଥିଲେ। ମୁନ୍ସିଦାସ ବାବାଜୀ ତାଙ୍କ ଫଟୋ ଦେଖିଛ? ମୁନ୍ସିଦାସ ବାବାଜୀ ଫଟୋ ଦେଖିନ? ଆଉ କ'ଣ ଦେଖିବୁ? ଏଠୁ ବଢ଼ା ବିଶାଳ ବଡ଼ ଶରୀର, ଖଣ୍ଡେ କୋପିନି ଖଣ୍ଡେ ପିଞ୍ଚନ୍ତି, ଦାଢ଼ି ଛାଡ଼ି, ସେ ପିଙ୍କା ଟାଣନ୍ତି, ସେ ପିଙ୍କା ଟାଣି ପିଙ୍କା କ'ଣ ଜାଣିଛୁ ନା ନାହିଁ? ଏଇ ଯେଉଁ ବଡ଼ ବଡ଼ ଇଏ କରି କେତେବେଳେ ଟାଣିବେ ଲୋକଙ୍କୁ ଦେଖି? ଏଇ ଥାର୍ଡ଼ କ୍ଲାସ୍ ଟ୍ରେନ୍ରେ, ଟ୍ରେନ୍ରେ ଥାର୍ଡ଼ କ୍ଲାସ୍ ବଗି ସିଧା ଜେନେରାଲ ବଗିରେ ଯିବେ, ଲାଟ୍ରିନ୍ ଘରରେ ବସିବେ, ଲୋକ ଦେଖିଲେ ପିଙ୍କା ଟାଣିବେ କାହିଁକି? ଲୋକଟା ମୋତେ ବୈଷ୍ଣବ ବୋଲି ଜାଣିବେ, ମୋତେ ପଚାରିବେ ବିଭିନ୍ନ କଥା, କିଆଁ ସାର ବକର ବଡ଼ କର ଶୁଭଜାନନ୍ଦି ନା ଶୁଭଜାନନ୍ଦି। ଗୋଷ୍ଠୀ ଭିତରେ କ'ଣ ଗୋଷ୍ଠୀରେ ଇଏ ହେଲା, ତୁମକୁ ଯଦି ଭଗବାନ ଭଲ ଭଗବାନଙ୍କର ଭଲ ସଙ୍ଗୀ ନ ମିଳିଲା, ଆଉ ବଟର 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 ବିରୁଦ୍ଧ ଲୋକ ମିଳିଗଲେ ନା, ବିରୁଦ୍ଧ ଲୋକ ମିଳିଲେ ତୁମ ସ୍ୱଭାବ ସାଙ୍ଗେ ମିଳିବନି, ଆଉ ସ୍ୱଭାବ ନ ମିଳିଲେ ଗଲା। ଗୁରୁ ବୈଷ୍ଣବ ସେ ପଢ଼ୁନଥିଲା ଗୋଟେ କ୍ଲାସ୍, ଗୁରୁ ବୈଷ୍ଣବଙ୍କର କୃପା ନହେଲେ ଦୁଇଟା ବାଧା, ଆଉ ସଙ୍ଗରେ ରହିଲେ ବାଧା, ଏକାଠି କହିଲେ କୁଆଡ଼େ ତୁମେ ଖସି ଯାଇପାରିବେ ତାଙ୍କ କୃପାରେ, ଏକାକି ରହିଲେ କ'ଣ ହବ? ଅନ୍ତର ବାଧା, ଭଜନ କରିବାର ସ୍ପୃହା ବଢ଼ିବନି, ଅନ୍ୟର ଦୋଷ ଦର୍ଶନ କରିବ, ଅଭିମାନ ଆସିବ, ଏ ଅନ୍ତର ବାଧା କୁହାଯାଏ। ଭକ୍ତି କ'ଣ? ଭକ୍ତିରେ ସବୁବେଳେ ସଙ୍ଗ, ସଙ୍ଗ ସୁଖ। ଏକାଙ୍କି ସେମାନେ ଯେଉଁ ରହୁଥିଲେ ସେମାନେ ଭଗବାନଙ୍କ ସଙ୍ଗ କରୁଥିଲେ, ପାର୍ଷଦମାନଙ୍କର ସଙ୍ଗ କରୁଥିଲେ, ଯେମିତି ଗୁରୁ ସୀତା ବାଜୀ ମହାରାଜ ସେମାନେ ଏକାକି ଯେଉଁ ଭଜନ କରୁଛନ୍ତି, ସେମାନେ ଡାଇରେକ୍ଟ ତାଙ୍କର ସବୁ ପୁରା ଆସୋସିଏଟ୍ ମାନଙ୍କ ସହ ସଙ୍ଗ କରନ୍ତି, ସେଥିପାଇଁ ସେମାନେ ଏକାକି ବି ନୁହନ୍ତି। ଭଜନାନନ୍ଦୀମାନେ ଏକାକି ନୁହନ୍ତି, ସେମାନେ ବି ଏକ ପ୍ରକାର ଗୋଷ୍ଠୀ ଆନନ୍ଦୀ, କେମିତି ସେ ପୁରା ଇଟର୍ନାଲ ଆସୋସିଏଟ୍ସ ମାନଙ୍କ ସହିତ ସଙ୍ଗ କରୁଛନ୍ତି, ନିତ୍ୟ ପାର୍ଷଦମାନଙ୍କ ସହିତ ସଙ୍ଗ କରୁଛନ୍ତି। ଆଉ କିଏ ରହିଲେ? ଯିଏ ଅନ୍ତରଙ୍ଗୀ, ସରି, ଗୁରୁ ବୈଷ୍ଣବ କୃପା ନହେଲେ ଏଇ ଯେଉଁ ଏଇଟା ହେଉଛି ଅନ୍ତରବାଧା। ଅନ୍ତରବାଧା କ'ଣ? ଏଇଗୁଡ଼ା ପ୍ରୋବ୍ଲେମ ସବୁ ଆସିବ। ଆଉ ବହିର୍ବାଧା, ବହିର୍ବାଧା ଭଲ ଲୋକ ଭଲ ସଙ୍ଗୀ ତୁମକୁ ମିଳିବେନି, ସବୁବେଳେ ବିରୁଦ୍ଧ ଜିନିଷଟା। ଗୁରୁ ବୈଷ୍ଣବ କୃପା ନ କଲେ ଆଉ ତୁମେ ସେ ସଙ୍ଗରେ ଥିବ, ସବୁ ଥିବ, ତୁମ ପାଖରେ ଭଲ ଲୋକ ମିଳିବ, ନ ମିଳିଲେ ତ ଗଲା। ତୁମେ ଗୋଟେ ରାସ୍ତାରେ ଯାଉଥିବ, ସେ ଗୋଟେ ରାସ୍ତା ତଡ଼ିବନି। ଏ ହଳ କଲାବେଳେ ଦେଖିଛ ନା ନାହିଁ, ଡାଣିଆ ବା ଆଜ୍ଞା, ସେଠି ଠିକ କାନ୍ଧ ନ ପଡ଼ିବେ, କ'ଣ କରିବ? ଆକୁ ବୁଲେଇ ଦେଲା ବେଳକୁ ସେ ତାର କାନ୍ଧ ଖସେଇଦେବ, ଆକୁ ବାଡ଼େଇଲା ବେଳକୁ ସେ ତାର ଆଣ୍ଠେଇବ, ସେ କ'ଣ ହଳ ହାଟି କ'ଣ ହବ? ବିରକ୍ତି ଲାଗିବ। ଭଗବାନଙ୍କ ସେବା ସେଠି କ'ଣ? ତୁମେ ଯଦି ସଙ୍ଗୀ ଠିକ୍ସେ ନ ରହିଲା, ତୁମକୁ ଯଦି ସେବାଟା ଠିକ୍, ଭଗବାନ ଯଦି ସଙ୍ଗୀ ନଦେଲେ, ସେ ଗୁରୁ ଗୁରୁ ବୈଷ୍ଣବ ଆଗେ ଗୁରୁ ଗୁରୁ ଆଉ ବୈଷ୍ଣବ ସେ କଥା ପାଇଁ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମଜା ଆମ ଗୋଟେ ପଏଣ୍ଟ ମିସ୍ କଲେ ଅଡ଼ୁଆ ହେଇଗଲା। ଅନ୍ତର୍ବାଧା ଆସିବ, ଏକାକି ରହିଲେ ତୁମେ ଏକାକି ଭଜନ କଲେ କିଛି ନରିସମେଣ୍ଟ ମିଳିବନି, ମନରେ ଅଭିମାନ ଆସିବ, ମନ ଭିତରେ ଯେଉଁ ଇମ୍ପ୍ରେସନ୍ସ ଅନାଦିକାଳ ଯେଉଁ ଭାବନା ଗୁଡ଼ାକ, ଜଡ଼ ଭାବନା ଗୁଡ଼ାକ ସେଇଟା ସବୁ ଉଦୟ ହବ। ଆଉ ବହିର୍ବାଧା, ଯଦି ସଙ୍ଗରେ ରହିଲ, ଭଗବାନ ଗୁରୁ ବୈଷ୍ଣବ କୃପା ନ କଲେ ତୁମ ଭଲ ଆସୁ ସଙ୍ଗ ମିଳିବନି, ତୁମ ନେଚର ସହିତ ତାଙ୍କ ନେଚର ପଡ଼ିବନି, ପୁଣି ଏଠିକି ବାଧା ଯିବ କୁଆ। ସେଥିପାଇଁ ସେ ଏଇଟା ଲେଖିଲେ ନା, ଶ୍ରୀ ଗୁରୁ ବୈଷ୍ଣବ ପାଦ ପଦ୍ମ କରି ଆସ ନାମ ସଂକୀର୍ତ୍ତନ କରେ ନରୋତ୍ତମ ଦାସ, ନରୋତ୍ତମ ଦାସ ଟାଙ୍କରେ ସବୁ କରେ ନା। ତୁମେ ଏଇ ଯେଉଁ ଅନ୍ତର ଦୁର୍ବଳତା ରହୁଛି, ସେଟା କୃଷ୍ଣଙ୍କୁ ଜଣା, କି ଜୀବନରେ ଯେ ସବୁଠୁ ବଡ଼ ଦୁର୍ବଳତା କିଛି ଥାଏ, ସାଧୁସଙ୍ଗ କରିକି ସାଧୁ ଗୁରୁ ବୈଷ୍ଣବଙ୍କ ଉପରେ ବିଶ୍ୱାସ ହରାଇବା ଠାରୁ ଦୁର୍ବଳତା ଆଉ ଜଗତରେ କିଛି ନାହିଁ। ତୁମର ସବୁ ପ୍ରକାର ଦୁର୍ବଳତା ଅଯୋଗ୍ୟତା ଥାଇପାରେ, କେବଳ ଗୋଟିଏ ଜିନିଷ ତୁମ ଜୀବନରେ ସମସ୍ତ ପ୍ରକାର ସକ୍ସେସ ସଫଳତା ଆଣିକି ଦେବ, ସେଟା କ'ଣ? ସାଧୁ ଗୁରୁ ବୈଷ୍ଣବ ପରମ୍ପରା, ବୈଷ୍ଣବମାନଙ୍କର ଶୁଦ୍ଧ ଭକ୍ତମାନଙ୍କର, ଗୁରୁଙ୍କର ସଦାଚାରୀ ସାଧୁମାନଙ୍କର ଶୁଦ୍ଧ ଭକ୍ତମାନଙ୍କର ଉପରେ ପୂର୍ଣ୍ଣ ବିଶ୍ୱାସ। ଯଦି ଏଇ ବିଶ୍ୱାସଟା ତୁମେ ହରାଇ ଦେଲ, ଗଲା ତୁମ ଦୁର୍ବଳତା, ଆଉ ତୁମକୁ କିଏ ରକ୍ଷା କରିବ? ଆଉ ଭଜନ ତୁମେ ମଜି ପାରିବନି, ତୁମେ ତାଙ୍କ ଚରଣରେ ମଜି ପାରୁନା। ଆଉ ସେ ଯେଉଁ କହିଦେଲେ ନାହିଁ ନରୋତ୍ତମ ଦାସ ଠାକୁର, କ'ଣ କହିଲେ? ସେ ଗୁରୁ ଚରଣ ପଦ୍ମ କେବଳ ଭକତି ସଦମ, ତ ବୁଝିବ କେମିତି? ଏଇଠି ବୁଝୁନା, ଏ ପଦରେ ବୁଝ, ସେ ଗୁରୁ ଚରଣ ଶ୍ରୀ ଗୁରୁ ବୈଷ୍ଣବ ପାଦେ ମଜା ଆଇ ଆମ ମଜାଇକି ଭଜନ କର। ମୋର ଭଜନ ହଉନି, ଲୋକ ଭକ୍ତ କହୁନି ଆଜ୍ଞା ମୋର ଏଇ ଭଜନ ହଉନି, ମୋ ମନଟା ଚଞ୍ଚଳ ଅଛି। ଆରେ ତୋ ଭଜନ କେମିତି ହବ? ଆଗେ ଗୁରୁ ବୈଷ୍ଣବ ପାଦରେ ପାଦ ପଦ୍ମରେ ତୁମେ ମଜି ଯାଅ। ତୁମେ କାହାକୁ ଭଲ ଲାଗୁଛି? ତୁମକୁ କାହା କ'ଣ ଭଲ ଲାଗୁଛି? କୃଷ୍ଣ ଭଲ ଲାଗୁଛି, ବୃନ୍ଦାବନ ଭଲ ଲାଗୁଛି, ମାୟାପୁର ଭଲ ଲାଗୁଛି, ଭଲ ସେଟା ଭଲ ଭଗବାନଙ୍କ ସେଇଟା ଭଲ ନୁହେଁ, ସେଇଟା ତୁମର ମାନସିକ କିଛି ପ୍ରବଣତା। ତୁମର ଭଲଟା ଯେଉଁଟା ତୁମେ ଭାବୁଛ ସେଟା ତୁମକୁ ଆଜି ଭଲ ଲାଗୁଛି, କାଲି କହିବ ଆଜି ବୃନ୍ଦାବନ ଭଲ, କାଲି କହିବ ମାୟାପୁର ଭଲ, ତାପର ଦିନ କହିବ ବୃନ୍ଦାବନ ଭଲ ନୁହେଁ, ମାୟାପୁର ଭଲ ନୁହେଁ, ମୁଁ ଯେଉଁଠି ରହୁଛି ଆଶ୍ରମ ସେ ଆଶ୍ରମ ଭଲ। ଭଲ ଖରାପ ଯେଉଁ ବିଚାରଧାରା ଯାହା ସବୁ ତୁମେ ରହିଛି ନା, ଯେପର୍ଯ୍ୟନ୍ତ ଗୁରୁ ବୈଷ୍ଣବ ପାଦରେ ତୁମେ ମଜି ପାରୁନ, ଭଜନ କ'ଣ କରିବ? ଭଜନ କିଛି କରିପାରିବେ? ଏଇଟା ହଉଛି ଆମର ପରାସ୍ତା ଗୋଟେ କୁହନ୍ତିନି କ'ଣ ବିଶ୍ୱାସ, ବିଶ୍ୱାସ ମୋର ପାଉନି, କ'ଣ କ'ଣ ଲୋକ କୁହନ୍ତିନି ମୋର ବିଶ୍ୱାସଟା ପାଉନି, କ'ଣ ବିଶ୍ୱାସ ପାଉନି, ଶୁଣିଛୁ ନା ନାହିଁ ଶବ୍ଦ, ଯାହା କହୁଛୁ ମୋର ବିଶ୍ୱାସ ତା ବୁଦ୍ଧିଟା ଖର୍ଚ୍ଚ କରୁଛି। ଲୋକ କହିଲେ ଆରେ ପାଞ୍ଚ ବର୍ଷ ଛୁଆଟା ସେ ଗୋଟେ 2 କ୍ୱିଣ୍ଟାଲ ଏଟାକୁ ଟେକିଦେଲା, ସେ ଗୋଟେ ଲୋକଟା ସେ 200 ପୁରୀ ଖାଇଦେଲା, ତୁମେ ସେଠି କ'ଣ କହିବ? ହଁ ମୋତେ ବିଶ୍ୱାସ ହଉନି, ମୋତେ ବିଶ୍ୱାସ ଅସମ୍ଭବ କଥାଟା ନା, ବିଶ୍ୱାସ ପାଉନି। ଆଉ ତୁମେ ଆଉ ମେଜର କରିକି ଭକ୍ତିର ସେଭଳିଆ ତୁମେ କହିବ ବିଶ୍ୱାସ ହଉନି ଯେ ଭଗବାନ ମିଳିବ କୁଆଡ଼େ, ଭଗବାନ କ'ଣ ମୋ କଷ୍ଟ ପାଇବି, କାହିଁକି ଏଇଟା ଲାଗିବ ବୁଦ୍ଧିରେ ତୁମେ ଲଗେଇଲା ଅସମ୍ଭବ ଏଇଟା ଜିନିଷ। ଏଇ ପଏଣ୍ଟଟା ମିସ୍କୃଷି ଅବସ୍ଥା ଆସିବ କେଉଁଟା, ଶ୍ରୀଗୁରୁ ବୈଷ୍ଣବ ପାଦ ଦୁର୍ବଳତା ସବୁଠୁ ବଡ଼ ଜୀବନ ଦୁର୍ବଳତା ଥାଏ। ଯେଉଁ ମୁହୂର୍ତ୍ତରେ ହରିଗୁରୁ ବୈଷ୍ଣବ ସେ ଲେଖୁଛନ୍ତି, ଯେଉଁ ମୁହୂର୍ତ୍ତରେ ହରିଗୁରୁ ବୈଷ୍ଣବଙ୍କୁ ଆମେ ଭୁଲିଯିବା, ସେ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ମାୟା ଆମକୁ ଗ୍ରାସ କରିବା, ଗୁରୁଦେବ ଏଟା କୁହନ୍ତି ଭକ୍ତି ଠାକୁରଙ୍କର ବାଣୀ। ତ ଯେତେବେଳେ ହରିଗୁରୁ ବୈଷ୍ଣବଙ୍କୁ ନିଜର ପ୍ରୋଟେକ୍ଟର ନିଜର ରକ୍ଷକ ବୋଲି ପାଳନ କରେ, ତାଙ୍କୁ ନିଜର ଆତ୍ମୀୟ ବୋଲି ଜ୍ଞାନ କରିପାରୁଛ, ତାଙ୍କ ଉପରେ ବିଶ୍ୱାସ ତୁମେ ଆସ୍ଥା ସ୍ଥାପନ କରିପାରୁଛ, ସେଟା ହେଉଛି ଦୁର୍ବଳ ମୁହୂର୍ତ୍ତ। ସେଇ ଦୁର୍ବଳ ମୁହୂର୍ତ୍ତରେ ମାୟା ସୁଯୋଗ ନେବ, ବସିବ ତା ହୃଦୟ ଭିତରେ, ତୁମକୁ ନେଇ ପଳେଇବ ଏ ଜଗତରୁ ବାହାର କରି, ଆଧ୍ୟାତ୍ମିକ ଜଗତରୁ ବାହାର କର। ସେଥିପାଇଁ ଆମର ଏ ଯେଉଁ କୃଷ୍ଣ ଜାଣିପାରୁଥିଲେ ଗୋପୀମାନଙ୍କର କ'ଣ ରହୁଛି ଦୁର୍ବଳତା, କ'ଣ ଲଜ୍ଜା, ସେ ବ୍ୟବସ୍ଥା କରିଦେଲେ। ଅଲଗା କିଛି ଦୁର୍ବଳତାକୁ ଦୁର୍ବଳତା ବୋଲି ବେଶୀ ବେଶୀ କିଛି ଗମ୍ଭୀର ଭାବରେ ଆମେ ଚିନ୍ତା କରିବା ଉଚିତ ନୁହେଁ। ଆମେ ତ ଜନ୍ମ, ଆମର ଜନ୍ମ ସେଇଟା କ'ଣ, ପିତାମାତା ଆମକୁ କ'ଣ ଦେଇଛନ୍ତି ବା ଆମର କ'ଣ ସ୍ୱୀକୃତି ଅଛି, କିନ୍ତୁ ସବୁ ଜାଣିଲା ପରେ ଏଇ ଗୋଟେ ବଡ଼ ଦୁର୍ବଳତା, ତାକୁ ଦୁର୍ବଳତା ଶବ୍ଦ ବି କହିହେବନି, ସବୁଠୁ ହାନିକାରକ ହରିଗୁରୁ ବୈଷ୍ଣବଙ୍କ ଉପରେ ଆସ୍ଥା ନ ରଖିବା, ସରିଗଲା। ଶ୍ରୀ ଗୁରୁ ବୈଷ୍ଣବ ପାଦ ମଦାୟମ ଜାୟମ, ତୁମେ ମଜି ଶ୍ରୀ ଗୁରୁ ବୈଷ୍ଣବ ପାଦ ପଦ୍ମ ତୁମେ ମଜି ପାରୁନ, ଆଉ ଭଜନ କ'ଣ କରିପାରିବ? ଆଉ ଭଜନରେ ମଜି ପାରିବେ ଯେ ଗୁରୁ ବୈଷ୍ଣବ ପାଦ ପଦ୍ମରେ ମଜି ପାରିନି, ସେ ହରିଭଜନ ଉପରେ ମଜି ପାରିବେନି, ହରିଭଜନଟା ସେୟା, ହରିଭଜନ ସେୟା। ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳରେ ଯିଏ ମଜିକି ରହିଛନ୍ତି, ତାଙ୍କର ଶିକ୍ଷା ତାକୁ ଆନନ୍ଦ ଲାଗୁଛି, ସେଇଟା ତାଙ୍କର ଭଜନ, ସେଇଟାକୁ ସେ ଏତେ ଆନନ୍ଦ ଲାଗୁଛନ୍ତି, ତାଙ୍କର ସ୍ମରଣ ତାଙ୍କର ବାଣୀ ତାଙ୍କୁ ସବୁ ନିଜର ଲାଗୁଛି, ଏଇଟା ତ ଭଜନ ସୁରୁ ହେଇଗଲା। ତୁମକୁ ଯେତେବେଳେ ପ୍ରଭୁପାଦଙ୍କର କଥା ଆଚାର୍ଯ୍ୟମାନଙ୍କର ଶୁଦ୍ଧ କଥା ଯେତେବେଳେ ତୁମକୁ ଆକର୍ଷଣ ଲାଗୁନି, ତୁ ଭାବୁଛ ଆଉ କ'ଣ କିଛି ଆକର୍ଷଣ ଲାଗିବ, ତୁମକୁ ଆଉ ଭଜନ କରିପାରିବେ? ସେଥିପାଇଁ ସବୁଠୁ ବଡ଼ ଦୁର୍ବଳତା ଏଇଟା, ଏଇଟା କିନ୍ତୁ ଆମ ହୃଦୟ ଭିତରକୁ ପ୍ରବେଶ ନ କରୁ। ସାଧୁ ଗୁରୁ ବୈଷ୍ଣବଙ୍କ ପ୍ରତି ଆମର ଭରସାଟା ସଫଳ ରହୁ, ତାହେଲେ ଏସବୁ ସ୍ଥିତି ଆମେ ଲାଭ। ଆଉ ଅବଶିଷ୍ଟ ଯାହା ରହିଲା ସବୁ କୃଷ୍ଣ ଗୁରୁଙ୍କର କାର୍ଯ୍ୟ, ସେ ଆମକୁ ସୁଧାର ନେବେ, ସମୟ ଆସିବ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ହରେ କୃଷ୍ଣ। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ ହରି ହରି।